श्री श्री गोविंदाय श्री श्री कृष्ण बलराम श्री श्री जगन्नाथ बलभद्र महाराण श्री श्री राधा कृष्ण चंद्र श्री श्री लक्ष्मण कृष्णदेव श्री श्री सीताराम लक्ष्मण हनुमान चंद्रपाद निवेदन करी श्रील गुरुदेव श्रीमद्भक्त श्रीदानंद स्वामी अर्पण निवेदन करी ईस्कन प्रतिष्ठिताचार्य श्री श्रीमदेशी भक्त वेदांत स्वयं गोपाल महाराज पद्मण निवेदन करी समस्त साधक वैष्णव पुष्ट भक्त सदनंद अर्पण निवेदन करी ଆଜି ଆମେ ଶ୍ରୀମଦ ମହାଭାରତଙ୍କର ଦଶମ ସ୍କନ୍ଧ ଦଶମ ଅଧ୍ୟାୟ କଥା ଆରମ୍ଭ କରିବା, ତା ପୂର୍ବରୁ ନବମ ଅଧ୍ୟାୟର ଶେଷ କେତୋଟି ଶ୍ଳୋକ ଅଛନ୍ତି ପାଠ କରିବା। ଭଗବାନଙ୍କର ଦାମୋଦର ବନ୍ଧନ ଲୀଳା, ଏଇଟା 3 ବର୍ଷରେ ମା ଯଶୋଦା ଦାମୋଦର କୃଷ୍ଣଙ୍କୁ ବାନ୍ଧିଥିଲେ, ସେଥିପାଇଁ ତାଙ୍କ ନାମ ହେଲା ଦାମୋଦର। ଏଇ ଲୀଳାଟିକୁ ଆମେ ବର୍ଣ୍ଣନା କଲେ, ତେଣୁ ଏ ଲୀଳାକୁ ବର୍ଣ୍ଣନା କରିକି ଆଉ ଗତକାଲି ଆମେ କେଉଁଠି ଯେଉଁଠି ବିଶ୍ରାମ ଦେଇଥିଲେ ସେଠି କଥା ଆରମ୍ଭ କରିବା। ଗତକାଲି ଆମେ ବିଶ୍ରାମ ଦେଇଥିଲେ ଏଇଥିରେ ଭଗବାନ ଏଇଭଳି ଭାବରେ ତାଙ୍କର ନୃତ୍ୟ ବର୍ଷତା ଦେଖାଉଛନ୍ତି। ଏବଂ ସନ୍ଦର୍ଶିତା ହ୍ୟଙ୍ଗ ହରିଣା ନୃତ୍ୟ ବର୍ଷତା, ଭଗବାନ କାହାର ବସ ନୁହନ୍ତି, ସେ ହେଉଛନ୍ତି ସମସ୍ତଙ୍କ ଉପରେ, କିନ୍ତୁ ସେ ତାଙ୍କ ଭକ୍ତଙ୍କର ଅଧୀନ ହୋଇଯାଉଛନ୍ତି, ଭକ୍ତଙ୍କର ଭକ୍ତଙ୍କ ଦ୍ୱାରା ବନ୍ଧା ହୋଇଯାଉଛନ୍ତି। ଭକ୍ତ ବାଡ଼ିଥାନ୍ତି, ମା ଭଗବାନ ଏତେ ଭୟ କରୁଥିଲେ ଦେଖି ମା ସେଠୁ ଦୟା କରିକି ବାଡ଼ିକୁ ଫୁଙ୍କିଦେଲେ, ନହେଲେ ମା ବାଡ଼ିବା ପାଇଁ ବସିଥିଲେ। ଏଇଭଳି ଭାବରେ କଥା ହେଉଛି, ଭଗବାନ ବାଡ଼େଇବେ ସେ ମା, ଇଏ ଭଗବାନଙ୍କୁ ଏଇସବୁ ଦେଖେଇଲେ, ଲୀଳା ଦେଖିଲେ ଆଡ଼ଭର୍ଟାଇଜମେଣ୍ଟ ହେଉଛି, ଆଡ଼ଭର୍ଟାଇଜମେଣ୍ଟ ମାଧ୍ୟମରେ ଜଣାଉଛନ୍ତି ଆମେ ଆମେ ମଧ୍ୟ ଭଗବାନଙ୍କୁ ଏଇଭଳି ଭାବରେ ବାନ୍ଧିପାରିବା। କେବଳ ମା ଯଶୋଦା ବାନ୍ଧିଥିଲେ ତା ନୁହଁ, ଆମେ ମଧ୍ୟ ବାନ୍ଧିପାରିବା, ପରସ୍ପରକୁ ମଧ୍ୟ ବାନ୍ଧିପାରିବେ। ଭଗବାନ ଏଇଭଳି ଭାବେ ତାଙ୍କ ଭକ୍ତଙ୍କର ବସ ହେଇଯାଆନ୍ତି। ଏଇ ଲୀଳାଟି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିକିରି କହୁଛନ୍ତି, ନେବଂ ବିରିଞ୍ଚନ ଭବ ନ ଶ୍ରୀରପ୍ୟଙ୍ଗ ସଂଶ୍ରୟା ପ୍ରସାଦଂ ଲେ ବିରି ଗୋପୀ ଯତ୍ତତ୍ ପ୍ରାପ ବିମୁକ୍ତିଦାତ। ଆଜି ଝୁଲଣ ଆରମ୍ଭ ହେଉଛି ଆଜିଠାରୁ, ଶ୍ରାବଣ ମାସ ଏ 5 ଦିନ ଝୁଲଣ ଯାତ୍ରା, ଭଗବାନ ରାଧା କୃଷ୍ଣଙ୍କର ଝୁଲଣ ହୁଏ। ତେଣୁ ଏହି ଝୁଲଣ ଯାତ୍ରାରେ ଭଗବାନ ରାଧାକୃଷ୍ଣଙ୍କର ପାଦ ପଦ୍ମରେ ପ୍ରଣତି ନିବେଦନ କରି ସେହି ଭଗବାନ କୃଷ୍ଣଙ୍କୁ ଯିଏ ବାନ୍ଧିଥିଲେ ତାଙ୍କ ମା ଯଶୋଦା, ଏହିଭଳି ଭାବରେ ବ୍ରଜବାସୀମାନଙ୍କର କଥା ସ୍ମରଣ କରିବା ଆମେ, ନ ଇମାମ ବିରିଞ୍ଚୁ, ଏଇ ଯେଉଁ ଆଜି ଯଶୋଦା ଯଶୋଦାର ଅର୍ଥ ହେଉଛି ଯଶ, ସେ ପ୍ରଦାନ କରିଛନ୍ତି, ଯଶ ଦାନ କରିଛନ୍ତି, ଯଶ ଦେଇଛନ୍ତି ସେ କାହାକୁ ନା ଭଗବାନଙ୍କୁ ଯଶ ଦେଇଛନ୍ତି ସେ ଯଶୋଦା, ଯଶୋଦା ମାଆକୁ ମା ବାନ୍ଧିଲେ ଭଗବାନଙ୍କୁ, ଆଉ କିଏ ବାନ୍ଧିପାରିବ ଏଇ ଯଶ। ଦାମୋଦର ଲୀଳା ଚାଲିବ ମାସ କାର୍ତ୍ତିକ ମାସ ସାରା, ସାରା ପୃଥିବୀରେ ଯେତେ ଇସ୍କନ କେନ୍ଦ୍ର ଅଛି ବା ଅନ୍ୟାନ୍ୟ ଭକ୍ତମାନ କୃଷ୍ଣଙ୍କ ମନ୍ଦିରରେ ସବୁ ଦୀପ ପ୍ରଦାନ କରାଯିବ, ଦିନରେ ରାତିରେ ସନ୍ଧ୍ୟାବେଳେ ସକାଳେ, ନମାମିଶ୍ୱରମ ଗୀତି ବୋଲିକିରି ଭଗବାନ ବାନ୍ଧିଥିଲେ ମା ଯଶୋଦା। ଏଇ ଯଶ ପ୍ରଦାନ କରାଯାଇଛି, 5000 ବର୍ଷ ତଳେ ଏଇ ଲୀଳାଟି ହେଇଥିଲା, ଆଜି ପର୍ଯ୍ୟନ୍ତ ସେ ଲୀଳା ଚାଲିଛି, ଭଗବାନଙ୍କର ଭକ୍ତମାନେ ସେ ଲୀଳାକୁ ବାହାନ କରୁଛନ୍ତି। ଏଇ ଯଶ ମା ଦେଇଥିଲେ ପୁତ୍ରକୁ, ଯଶ ପ୍ରଦାନ କରିଥିଲେ, ସେଥିପାଇଁ ତାଙ୍କ ନାଁ ଯଶୋଦା, ଯଶକୁ ସେ ଦାନ କରିଥିଲେ ପୁତ୍ରଙ୍କୁ। ତେଣୁ ଏଠିକୁ ଏ ଯେଉଁ ସ୍ଥିତି ସେ ପ୍ରାପ୍ତ ହୋଇଥିଲେ ମା ଯଶୋଦା, ଏ ସ୍ଥିତିକୁ ନ ଇମାଂ ବିରିଞ୍ଚୁ, ବ୍ରହ୍ମା ଏ ସ୍ଥିତି ପ୍ରାପ୍ତ ଭଗବାନ ବ୍ରହ୍ମା ଚିନ୍ତା କରିପାରିବେ ଭଗବାନ ବାନ୍ଧିବା ପାଇଁ, ନେମଂ ବିରିଞ୍ଚୁ ନ ଭବୋ ଶିବଜୀ ଏବଂ ନ ଶ୍ରୀ ଲକ୍ଷ୍ମୀଦେବୀ ମଧ୍ୟ ଏଇଟା ଚିନ୍ତା କରିପାରିବେ ନାହିଁ। ଲକ୍ଷ୍ମୀଦେବୀ ସବୁବେଳେ ପାଦ ସମ୍ବାହନ କରୁଛନ୍ତି, ଏତିକି ଆଉ କରିପାରିବେ, ଆଉ କିଛି କରିପାରିବେ ନାହିଁ। ଆପି ଅଙ୍ଗ ସଂଶ୍ରୟା, ଲକ୍ଷ୍ମୀଦେବୀ କିଏ ନା ତାଙ୍କର ଅଙ୍ଗରେ ରହିଛନ୍ତି, ଅଙ୍ଗ ସଂଶ୍ରୟା, ତାଙ୍କର ବକ୍ଷ ଦେଶରେ ସ୍ଥାନ ପାଇଛନ୍ତି, ଭଗବାନ ଦେଇଛନ୍ତି ତାଙ୍କୁ ସ୍ଥାନ ଦେଇଛନ୍ତି ବକ୍ଷ ଦେଶରେ, ଭଗବାନଙ୍କର ବାମପଟ ବକ୍ଷରେ ଲକ୍ଷ୍ମୀଦେବୀ ରହିଛନ୍ତି। ଲକ୍ଷ୍ମୀଦେବୀ ବକ୍ଷର ଦେଶରେ ଭଗବାନ ସ୍ଥାନ ଦେଲେ ମଧ୍ୟ ଭଗବାନ ସେଠି ନ ରହିକି ସେ ଆସନ୍ତି ଭଗବାନ ପାଦ ପଦ୍ମରେ, ପାଦ ଦେଶରେ ଆସିକିରି ଭଗବାନ ପାଦ ସମ୍ବାହନ କରନ୍ତି। ଆମର ଯେଉଁ 9ଟି ଅଙ୍ଗ ଅଛି ଭକ୍ତିର, ଲକ୍ଷ୍ମୀଦେବୀ ପାଦ ସେବନରେ ପ୍ରସିଦ୍ଧା, ପାଦ ସେବନ କରିବା ପାଇଁ ସେ ହେଉଛନ୍ତି ଶ୍ରେଷ୍ଠ ଆଚାର୍ଯ୍ୟା ସିଏ ପାଦ ସମ୍ଭାବ ପାଦ ସମ୍ଭ ଭଗବାନ ବହୁତ ଦାସ ରହିଛନ୍ତି ପାଦ ସମ୍ଭାବ କରିବା ପାଇଁ କିନ୍ତୁ ଭଗବାନଙ୍କ ପକ୍ଷ ଦେଶରେ କେହି ନାହାନ୍ତି ଏକୁଟିଆ ଲକ୍ଷ୍ମୀଦେବି ରହିଛନ୍ତି ତଥାପି ସେ ସେଠି ରୁହନ୍ତି ନାହିଁ ଏଠି ଭକ୍ତମାନଙ୍କର ଝଗଡ଼ା ହେଲେ ହଉ ପଛକେ କିନ୍ତୁ ସେ ଯାଇକି ସେଠି ପାଦ ସମ୍ଭାବ କରିବେ ପଞ୍ଚମ ସ୍କନ୍ଧରେ ଏ ଚତୁର୍ଥ ସ୍କନ୍ଧରେ ପୃଥ୍ୱୀ ମହାରାଜ କଥା କହୁଛନ୍ତି ପ୍ରଭୁ ଆପଣଙ୍କର ପତ୍ନୀ ଲକ୍ଷ୍ମୀଦେବୀ ହେଲେ ମଧ୍ୟ ଆମକୁ ପାଦ ସେବାର ଯେଉଁ ଦାୟିତ୍ୱ ଦେଇଛନ୍ତି ବା ଯେଉଁ ସେବା ଦେଇଛନ୍ତି କୃପା କରୁଛନ୍ତି ଆଉ ଲକ୍ଷ୍ମୀଦେବୀ ମଧ୍ୟ ପାଦ ସେବା କରୁଛନ୍ତି ଆମେ ସେଇଠି ରହିଲା ବେଳକୁ କେତେ ଝଗଡ଼ା ହେଇପାରେ କେତେବେଳେ କେମିତି ମିଶିକି ରହିଲା ମାନେ ଝଗଡ଼ା ହେବ ମିଶିକି ରହିଲାନି ଝଗଡ଼ା ହେବ ତେଣୁ ଯଦି ଝଗଡ଼ା ହେଲେ ଆପଣ କାହା ପଟ ସମର୍ଥନ କରିବେ ଆପଣ ପତ୍ନୀ ପଟ ନା ଆମ ପଟ ଏଇଭଳି ଭାବରେ ପୃଥ୍ୱୀ ମହାରାଜ ଭଗବାନ ପ୍ରାର୍ଥନା କରୁଛନ୍ତି ଆପଣ ଆମ ପଟ ସମର୍ଥନ କରିବେ କାରଣ ଭାଗବତ ଏକାଦଶ ସ୍କନ୍ଧରେ ଭଗବାନ କହିଛନ୍ତି ଉଦ୍ଧବଙ୍କୁ ହେ ଉଦ୍ଧବ ତମେ ଯେତେ ମୋର ପ୍ରିୟ ଏମିତିକି ମୋର ଲକ୍ଷ୍ମୀଙ୍କ ମୋର ପତ୍ନୀ ମଧ୍ୟ ଏତେ ମୋର ପ୍ରିୟ ନୁହଁ ନ ତଥା ଆମେ ପ୍ରିୟତମ ଆତ୍ମଜୀବନୀ ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ତଥା ଭଗବାନ ମୋର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ ତମେ ଯେଉଁଭଳି ଭାବରେ ମୋର ପ୍ରିୟ ତେଣୁ ଏଇ ଏଇ କଥାକୁ ଲକ୍ଷ୍ୟ କରି ପୃଥ୍ୱୀ ମହାରାଜ ସେ କଥା କହିଛନ୍ତି ଯଦି ଝଗଡ଼ା ହେଇଗଲା ଲକ୍ଷ୍ମୀଦେବୀଙ୍କ ସହିତ ଭଗବାନ କହିବେ ଲକ୍ଷ୍ମୀଦେବୀଙ୍କ ତମେ ତମ ସ୍ଥାନକୁ ଯାଅ ତମର ତମ ସ୍ଥାନ ହେଉଛି ବକ୍ଷ ପ୍ରଦେଶ ତୁମେ କାହିଁ ସେ ପାଦ ପାଖରେ ରହିଛ ସେ ଝଗଡ଼ା ହେଉଛି ତେଣୁ ଏହି ସ୍ଥାନକୁ ନ ଶ୍ରୀ ଅପ୍ୟଙ୍କ ସଂଶ୍ରୟା ତାଙ୍କର ବକ୍ଷ ପ୍ରଦେଶରେ ସ୍ଥାନ ପାଇଥିଲେ ମଧ୍ୟ ସିଏ କୃପା ପ୍ରାପ୍ତ ହେଇନାହାନ୍ତି ଯାହା ମା ଯଶୋଦା ପ୍ରାପ୍ତ ହେଲେ ପ୍ରସାଦମ ଲେଭିରେ ଭଗବାନଙ୍କର କୃପା ଯେଉଁ ପ୍ରାପ୍ତ ହେଲେ ପ୍ରସାଦମ ଲେଭିରେ ଗୋପୀ ଆମେ କଥା କହୁଛୁ ଗୋପୀ କହିବାର ଉଦ୍ଦେଶ୍ୟ ହେଉଛି ସେ ଗୋପାଳେଶ୍ୱ ତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ଭଗବାନଙ୍କୁ ସେ ରକ୍ଷା କରୁଛନ୍ତି ଯିଏ ସମସ୍ତଙ୍କୁ ଭକ୍ତମାନଙ୍କୁ ରକ୍ଷା କରନ୍ତି ନିଜେ ଘୋଷଣା ନ କରି କହିଦେଲେ ଅର୍ଜୁନ ତୁମେ ଘୋଷଣା କର ନ ଆମେ ଭକ୍ତ ପ୍ରଣଶ୍ୟତି ମୋର ଭକ୍ତର କେବେ ବିନାଶ ନାହିଁ ସେହି ଭକ୍ତ ତାଙ୍କୁ ରକ୍ଷା କରୁଛନ୍ତି ଯଶୋଦା ମା ତାଙ୍କୁ ରଖି ସେଥିପାଇଁ ଗୋପୀ ଶବ୍ଦ ବ୍ୟବହାର କରାଯାଇଛି ପ୍ରସାଦମ ଲେଭିରେ ଗୋପୀ ଯତ୍ ପ୍ରାପ୍ୟ ବିମୁକ୍ତିଦାତ ବିମୁକ୍ତିଦାତ ବିଶେଷ ମୁକ୍ତି ପ୍ରଦାନ କରିଥିଲେ ମା ଯଶୋଦାଙ୍କୁ ବିଶେଷ ମୁକ୍ତି ହେଉଛି ଭକ୍ତି ଭକ୍ତିକୁ ପ୍ରଦାନ କରିଥିଲେ ତେଣୁ ଏହିଭଳି ଭାବରେ ଭଗବାନଙ୍କର ଯେଉଁ ରହିଛି ଯଶୋଦା ଭଗବାନଙ୍କୁ ବ୍ରଜବାସୀମାନେ ଏହିଭଳି ଭାବରେ ବୃନ୍ଦାବନରେ ଭଗବାନ କୃଷ୍ଣଙ୍କ ସହିତ ଲୀଳାରେ ଏହିଭଳି ଭାବରେ ଆନନ୍ଦରେ ମଗ୍ନ ହୋଇଥିଲେ ଇତି ଦ୍ରେକ୍ଷ ଲୀଳା ବୀରାନନ୍ଦ କୁଣ୍ଡେ ଶୋଭ ସଂଜନ୍ତ ମାଠା ପର୍ଯ୍ୟନ୍ତମ୍ ତଦିଏ ଶ୍ରୀତାଗେ ଶୋଭାତ୍ରୀତାତ୍ରମ୍ ପୁନଃ ପ୍ରେମ ତୃତି ବନ୍ଦେ ମାନେ ଚରଣ ସାଚିଦାନନ୍ଦ ରୂପମ୍ ଆନନ୍ଦ କୁଣ୍ଡେ ଭଗବାନଙ୍କ ଲୀଳାର ଆନନ୍ଦ କୁଣ୍ଡରେ ସେମାନେ ମଗ୍ନ ହେଇକି ରହିଥିଲେ ଏ ମଧ୍ୟ ଆମେ ଯେଉଁ କଥା କହୁଛେ ଏ ମଧ୍ୟ ଲୀଳା ଆନନ୍ଦ କୁଣ୍ଡ ଏ ମଧ୍ୟ ମା ଯଶୋଦା ପାଇଥିଲେ ଗୋପୀମାନେ ପାଇଥିଲେ ପ୍ରଜବାସୀମାନେ ପାଇଥିଲେ ଆମେ ପାଇପାରିବା ନାହିଁ ତା ନୁହଁ ସେ ଲୀଳାକୁ ଆଲୋଚନା କଲେ ଆମେ ମଧ୍ୟ ଆନନ୍ଦ କୁଣ୍ଡରେ ମଗ୍ନ ହେବା ଏ କଥା ହେଉଛି ଏଇଭଳି ଭାବରେ ଆନନ୍ଦ କୁଣ୍ଡ ଇଏ ଆନନ୍ଦର ଆନନ୍ଦ କ'ଣ ଆନନ୍ଦାମ ବୁଦ୍ଧିବର୍ଦ୍ଧନ ଆନନ୍ଦ ରୂପକ ସାଗର ବଢ଼ି ବଢ଼ିକା ଯିବ ସେଇ ଲୀଳା କଥା କୀର୍ତ୍ତନ କଲା ମାନେ ସେଇ ଆନନ୍ଦ ଆମେ ପ୍ରାପ୍ତ ହେବା ଯେଉଁ ଆନନ୍ଦ ମା ଯଶୋଦା ପ୍ରାପ୍ତ ହେଉଥିଲେ ଅନ୍ୟ ଗୋପୀମାନେ ପ୍ରାପ୍ତ ହେଉଥିଲେ ବ୍ରଜବାସୀମାନେ ପ୍ରାପ୍ତ ହେଉଥିଲେ ସେଇ ଆନନ୍ଦ ଆମେ ପ୍ରାପ୍ତ ହେବା ସେଇ କଥାକୁ କୀର୍ତ୍ତନ କରିକି ସ୍ୱଲୀଳା ବୀରାନନ୍ଦ କୁଣ୍ଡେ ଭଗବାନଙ୍କ ଲୀଳାର ଆନନ୍ଦ ଏହିଭଳି ଭାବରେ ସେ ଲୀଳାକୁ ଯଦି ସ୍ମରଣ କରିବା ସେ ଆନନ୍ଦ ଆମେ ପ୍ରାପ୍ତ ହେବା ଇଏ ଭଗବାନଙ୍କର କୃପା ସେ ଯେଉଁମାନେ ଭଗବାନଙ୍କ ସହିତ ଲୀଳାରେ ସାମିଲ ହେଇଥିଲେ ସେମାନେ ତ ଆନନ୍ଦ ପ୍ରାପ୍ତ ହେଲେ ଆମ ପାଇଁ ନାହିଁ ତା ନୁହଁ ଆମ ପାଇଁ ମଧ୍ୟ ରହିଛି ଆମେ ଖାଲି କାନଟାକୁ ବ୍ୟବହାର କରିବା କଥା ଭଗବାନ ଦେଇଛନ୍ତି ଏ କାନକୁ ସେଇ କଥା ଲୀଳା ଶୁଣିବା ପାଇଁ ଆମେ ଯଦି କାନ ବନ୍ଦ କରି ରଖିବା ଆଉ କ'ଣ ସେ ତ ଆନନ୍ଦ ପ୍ରାପ୍ତ ପାଇପାରିବା ତେଣୁ ସେଇ ଲୀଳାକୁ ସ୍ମରଣ କରି ଶ୍ରବଣ କରି କୀର୍ତ୍ତନ କରି ସେଇ ମଧ୍ୟ ସେଇ ଆନନ୍ଦରେ ଜଣେ ମଗ୍ନ ହେଇଯିବ ଇତି ଦୀକ୍ଷ ଲୀଳା ହେବେ ରାଣନ୍ଦ କୁଣ୍ଡେ ଇସ୍କନର ମୁଖ୍ୟ ଇଏ ହେଉଛି ଏଇଟା। ଇସ୍କନରେ ବହୁତ କଥା ରହିଛି, କିନ୍ତୁ ଆର ମୁଖ୍ୟ ବସ୍ତୁ ହେଉଛି ଏଇ ଭଗବାନ କଥା। ତେଣୁ ଏଇଭଳି ଭାବରେ କହିକିରି ପରଶ୍ଳୋକରେ କହୁଛନ୍ତି, ନାୟଂ ସୁଖାପୋ ଭଗବାନ ଦେହିନାଂ ଗୋପିକା ସୁଧ ଜ୍ଞାନୀନାଂ ଚାତ୍ମଭୂତାନାଂ ଯଥା ଭକ୍ତି ମତାମିହ। ନ ଅୟଂ ସୁଖାକୁ ଭଗବାନ, ଭଗବାନଙ୍କୁ ଯେଉଁମାନେ କ'ଣ ଦେହିନାମ ଗୋପିକା ସୁତ, ଏ ଗୋପିକା ବହୁତ ଥର କୁହାଗଲା, ଏଇ ସବୁ ଆମେ ଦେଖିଲେ ଗୋପିକା ଗୋପିକା ଗୋପି ଗୋପିକା ଗୋପି ଗୋପିକା ଯଶୋଦା ଯଶୋଦା ନା କହୁନାହାନ୍ତି, ଗୋପି ଗୋପିକା ବୋଲି ଚାଲିଛି। ନ ଅୟଂ ସୁଖାକୁ ଭଗବାନ ଏଇ ସୁଖ ପ୍ରାପ୍ତ ହେଇପାରିବେ ନାହିଁ। ଭଗବାନ ସିଏ ଭଗବାନ କହିଲେ ଆନନ୍ଦ ଘନ, ସିଏ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, କିନ୍ତୁ ଦେହିନାମ ଗୋପିକା ସୁତ, ଗୋପିକା ସୁତ ଦେହିମାନ ଅନ୍ୟମାନ ଯେଉଁ ଜୀବମାନେ ଅଛନ୍ତି ସେମାନଙ୍କେ, ସେମାନଙ୍କୁ ଭଗବାନଙ୍କୁ ଏଭଳି ଆନନ୍ଦ ଅନ୍ୟ କେହି ଦେଇପାରିବେ ନାହିଁ। ଭଗବାନ ଯେଉଁଭଳି ଭାବରେ ଆନନ୍ଦ ପାଆନ୍ତି ଭକ୍ତମାନଙ୍କଠାରୁ, ଜ୍ଞାନୀନାମ ଜ୍ଞାନୀମାନଙ୍କଠାରୁ ସେ ଆନନ୍ଦ ସେ ପ୍ରାପ୍ତ ହେଇପାରନ୍ତି ନାହିଁ, ବା ଜ୍ଞାନୀ ମଧ୍ୟ ସେ ଭଗବାନଙ୍କ ଠାରୁ ସେ ଆନନ୍ଦ ପ୍ରାପ୍ତ ହେଇପାରନ୍ତି ନାହିଁ, କାରଣ ସେମାନେ ବ୍ରହ୍ମଚିନ୍ତନ କରନ୍ତି। ଆଉ ସେ ଭଗବାନଙ୍କ ଲୀଳାରେ କ'ଣ ସାମିଲ ହେବେ, ସେ ତ ବ୍ରହ୍ମଚିନ୍ତନ କଲେ ଆଉ। ଜ୍ଞାନୀ ନାମ ଆତ୍ମଭୂତାନାମ ଆତ୍ମଭୂତ, ଯେଉଁମାନେ ଆତ୍ମା ଆତ୍ମାରାମ ଆତ୍ମାରେ ଆନନ୍ଦ ପ୍ରାପ୍ତ ହେଇଛନ୍ତି ଆତ୍ମଭୂତ, ସେମାନେ ଜ୍ଞାନୀ ନାମ ଆତ୍ମଭୂତାନାମ ଯଥା ଭକ୍ତି ମତାମ ହିଅ, ଯେଉଁଭଳି ଭାବେ ଭକ୍ତି ମତାମ ଭକ୍ତିରେ ଭଗବାନ ଯେଉଁଭଳି ଭାବରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ବା ଭକ୍ତ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେଭଳି ଭାବରେ ଆନନ୍ଦ ଅନ୍ୟମାନେ ଜ୍ଞାନୀମାନେ ବା ଅନ୍ୟ ଯୋଗୀମାନେ ଆତ୍ମଭୂତା ଯୋଗୀ ସେମାନେ ଧ୍ୟାନ କରନ୍ତି, ସେମାନେ ଏଇ ଆନନ୍ଦ ପ୍ରାପ୍ତ ହେଇପାରନ୍ତି ନାହିଁ। ଯଶୋଦାନନ୍ଦନ ଭଗବାନ ଶ୍ରୀକୃଷ୍ଣ ସ୍ୱତଃସ୍ଫୃତ ପ୍ରେମମୟ ସେବାରେ ଯୁକ୍ତ ଭକ୍ତମାନଙ୍କ ପକ୍ଷରେ ଯେପରି ସୁଲଭ, ମନଧର୍ମୀ ଜ୍ଞାନୀ ଆତ୍ମ ଉପଲବ୍ଧି ପାଇଁ ପ୍ରୟାସ ତପସ୍ୱୀ କିମ୍ବା ଦେହାତ୍ମ ବୁଦ୍ଧି ପରାୟଣ ବ୍ୟକ୍ତିମାନଙ୍କ ପକ୍ଷରେ ସେପରି ସୁଲଭ ନୁହନ୍ତି। ନାୟକ ସୁଖାପୋ, ସୁଖରେ ଭଗବାନ ପ୍ରାପ୍ତ ହେଇଯିବେ, ସୁଖର ଆପୋ ଏଇ ଯେଉଁ ସୁଖ ଆମେ ଯେଉଁ ଆନନ୍ଦରେ ଭଗବାନ ପ୍ରାପ୍ତ ହେବା ପାଇଁ ଜ୍ଞାନୀମାନେ ବହୁତ ପ୍ରକାର କଷ୍ଟ ସ୍ୱୀକାର କରନ୍ତି। ଭଗବତ ଗୀତାରେ ଅନ୍ୟ ସ୍ଥାନମାନଙ୍କୁ କୁହାଯାଇଛି ବହୁତ କଷ୍ଟ ସ୍ୱୀକାର କରନ୍ତି, କ୍ଲେଶୋ ଦୈକତର ସ୍ତେଷା, ବହୁତ କଷ୍ଟ ସ୍ୱୀକାର କରନ୍ତି ଭଗବାନଙ୍କୁ। ଭଗବାନ ତ ପ୍ରାପ୍ତ ହେଇପାରନ୍ତି ନାହିଁ, ଖାଲି ବ୍ରହ୍ମଚିନ୍ତନ କରନ୍ତି, ବ୍ରହ୍ମ ପ୍ରାପ୍ତ ହୁଅନ୍ତି। ଏବଂ ଯୋଗୀମାନେ ମଧ୍ୟ ସେହିଭଳି ଭାବରେ ଯମ ନିୟମ ପ୍ରାଣାୟାମ ଇତ୍ୟାଦି ରହିକିରି ଆସନ ପ୍ରାଣାୟାମ ଇତ୍ୟାଦି କରିକିରି ସେସବୁ ଧ୍ୟାନ କରନ୍ତି, ତାକୁ ମଧ୍ୟ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ। ପ୍ରାଣାୟାମ ପ୍ରାଣାୟାମ ସବୁ ରହିଛି, ରେଚକ ପୁରକ କୁମ୍ଭକ ଇତ୍ୟାଦି କେତେ ପ୍ରାଣାୟାମ ସବୁ ରହିଛି, ଭଗବତ ଗୀତାରେ ମଧ୍ୟ ଭଗବାନ ପ୍ରାଣାୟାମ ବିଷୟରେ କହିଛନ୍ତି। ତେଣୁ ଏହିଭଳି ଭାବରେ କରି 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 ପୂର୍ଣ୍ଣ ଆନନ୍ଦ ସେମାନେ ପ୍ରାପ୍ତ ହେଇପାରନ୍ତି ନାହିଁ, ପରମାତ୍ମା ଅନୁଭୂତି କରନ୍ତି, ଆଂଶିକ ଅନୁଭୂତି, ପୂର୍ଣ୍ଣ ଅନୁଭୂତି କରିପାରନ୍ତି ନାହିଁ। ଜ୍ଞାନୀମାନେ ମଧ୍ୟ ପୂର୍ଣ୍ଣ ଅନୁଭୂତି କରିପାରନ୍ତି ନାହିଁ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ପୂର୍ଣ୍ଣ ଅନୁଭୂତି ପ୍ରାପ୍ତ ହୁଅନ୍ତି, ଭଗବାନଙ୍କର ଆନନ୍ଦ ପ୍ରାପ୍ତ ହୁଅନ୍ତି। ନାୟଂ ସୁଖାବ ଭଗବାନ ଦେହିନାମ ଗୋପିକା ସୁଧ ଜ୍ଞାନୀନାମ ଚାତ୍ମଭୂତାନ ଯଥା ଭକ୍ତି ମତାମ ଭକ୍ତିରେ ଭଗବାନ ଯେଉଁଭଳି ଭାବରେ ତାଙ୍କୁ ପ୍ରାପ୍ତ ହୁଅନ୍ତି, ଭଗବାନ ପ୍ରାପ୍ତ ହୁଅନ୍ତି ସୁଲଭ। ନାୟଂ ସୁଖାପୋ, ସୁଖରେ ଭଗବତ ଗୀତାରେ କହିଲେ, ନବମ ଅଧ୍ୟାୟରେ ଭଗବାନ କହିଲେ, ରାଜ ବିଦ୍ୟା ରାଜଗୁରୁ ଯୋଗ, ବହୁତ ପ୍ରକାର ଜ୍ଞାନ ଦେଇଛନ୍ତି ଭଗବାନ, ସବୁଠାରୁ ବୃହତ୍ତମ ଜ୍ଞାନ ହେଉଛି ଏଇଟା ଭକ୍ତି। ତେଣୁ ଏଇଟା ହେଉଛି ସୁସୁଖମ କର୍ତ୍ତୁମ ବ୍ୟୟମ, ଏ ଭଗବାନଙ୍କୁ ଭକ୍ତି କରିବା ପାଇଁ କୌଣସି କଷ୍ଟ ସ୍ୱୀକାର କରିବାକୁ ପଡ଼ିବ ନାହିଁ, ସୁସୁଖମ। ଭାଗବତ ମଧ୍ୟ ଗୋଟେ ଶ୍ଳୋକ ଅଛନ୍ତି, କବି ଅତ ଭାଇ କବ୍ୟମ ନିତ୍ୟମ ଭକ୍ତି ପରମାୟା ମୁଦା, ଭକ୍ତି ଯେଉଁମାନେ କରୁଛନ୍ତି ପରମାୟା ମୁଦା, ବହୁତ ଆନନ୍ଦ ତାଙ୍କର ରହିଛି। ସାଧନ ଦଶାୟାମପି କଷ୍ଟ ଅଭାବ, ଏଠାରେ ସାଧନ ଯେଉଁମାନେ ସାଧାରଣ ଯେଉଁମାନେ ବିଭିନ୍ନ ପ୍ରକାର ସାଧକ ସବୁ ରହିଛନ୍ତି ବହୁତ କଷ୍ଟ ସ୍ୱୀକାର କରୁଛନ୍ତି, କିନ୍ତୁ ଏ ଭକ୍ତି ଏଭଳି ବସ୍ତୁ ସାଧନ ଦଶାରେ ମଧ୍ୟ ଆନନ୍ଦ, ଆଉ ସିଦ୍ଧ ଦଶା କଥା କ'ଣ କହିବା। ତେଣୁ ଇଏ ଆରମ୍ଭ ଭଗବାନଙ୍କ ଆରମ୍ଭରେ ଭଗବାନଙ୍କର ନାମ କୀର୍ତ୍ତନ କଲେ, ଭଗବାନ କଥା ଶୁଣିଲେ, ପ୍ରସାଦ ପାଇଲେ, ଏସବୁ ହେଲା, ଆଉ କ'ଣ କଷ୍ଟ କେଉଁଟା ରହିଛି, କେଉଁଠି କେଉଁ କଷ୍ଟ ଜିନିଷଟା ରହିଛି, ଭଗବାନ କଥା ଶୁଣିଲେ କଷ୍ଟ। ନା ଭଗବାନଙ୍କ ନାମ ନେବାର କଷ୍ଟ, ନା ଭଗବାନଙ୍କର ସେବା କରିବାର କଷ୍ଟ, କେଉଁଟା କଷ୍ଟ? ଯେଉଁମାନଙ୍କର ଆମକୁ କଷ୍ଟ ଲାଗୁଛି କାହିଁକି ନା ଆମର ଶୁଦ୍ଧ ହୃଦୟ ଶୁଦ୍ଧ ହେଉନାହିଁ। ତେଣୁ ଇଏ ହେଉଛି ଆନନ୍ଦଦାୟକ ମାର୍ଗ, ଆନନ୍ଦ ମାର୍ଗ। ଭଗବତ ଗୀତା ନବମ ଅଧ୍ୟାୟରେ କହିଲେ ରାଜ ବିଦ୍ୟା ରାଜଗୃହ ଯୋଗ, ଏଇଟା ନବମ ଅଧ୍ୟାୟରେ। ସକାଳୁ ଉଠିଲେ, ବ୍ରହ୍ମ ମୁହୂର୍ତ୍ତରେ ଉଠିଲେ ଏଥିରେ ମଧ୍ୟ ଆନନ୍ଦ ରହିଛି। ବ୍ରହ୍ମ ମୁହୂର୍ତ୍ତରେ ଉଠିକିରି କେତେ ଆନନ୍ଦ, ଆମର କୁହାଯାଇଛି ନା ବ୍ରହ୍ମ ମୁହୂର୍ତ୍ତରେ ଉଠି ଶଙ୍ଖ ପକେଇବେ। ଶ୍ରୀ ଶ୍ରୀ ସୀତାରାମ ରକ୍ଷଣ ହନୁମାନ ଜୋ ଶ୍ରୀ ଶ୍ରୀ ଗୌରନିଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ ବୈଗାଳି କାଳ ଦେଖି ଜୟ ଶ୍ରୀପାଦ ମହାରାଜ କି ଜୟ ଶ୍ରୀଦେବ। ସକାଳୁ ଉଠିକିରି ଆମର କୁହାଯାଇଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କଥା, ସକାଳୁ ଉଠିକିରି ଯେଉଁ ମଙ୍ଗଳା ଯେଉଁ ପାଠ କରାଯାଉଛି ସଂସାର ଦାବା ନଳ ସେଥିରେ ଲେଖାଯାଇଛି ହିଁ, ସେଇ ସମୟରେ ଏଇ ଗୀତରେ ବୋଲି ଯେଉଁ ଆନନ୍ଦ ରହିଛି ସେଇଟା ଅନ୍ୟ ସମୟରେ ବୋଲିଲେ ସେ ଆନନ୍ଦ ନାହିଁ। ସବୁବେଳେ ଆନନ୍ଦ, କେଉଁଟା ନୁହଁ ଏଇଟା ଅନ୍ୟବେଳେ କରିଦେଲେ ଆନନ୍ଦ ରହିବ ନାହିଁ ନା, ଭୋରୁ ଉଠିଲେ ମଧ୍ୟ ଆନନ୍ଦ, ସବୁକିଛି ଆନନ୍ଦ ମାର୍ଗ, ମାର୍ଗ ହେଉଛି ଆନନ୍ଦ ମାର୍ଗ। ଭଗବାନ ନିଜେ କହିଲେ ଆଉ ରାଜ ବିଦ୍ୟା ସୁସୁଖମ କର୍ତ୍ତୁମ ବ୍ୟୟମ, ସୁସୁଖମ ଏଇଟା କରିବା ପାଇଁ ମଧ୍ୟ ବହୁତ କଷ୍ଟ ନାହିଁ। ତେଣୁ ସେଇଠି ଏଠି ମଧ୍ୟ ସୁଖଦେବ ଗୋସ୍ୱାମୀ କହିଲେ ନାୟକ ସୁଖାବ ଭଗବାନ, ଅନ୍ୟ କୌଣସି ଉପାୟରେ ଭଗବାନ ଏତେ ସୁଖରେ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ତସ୍ୟାହମ ସୁଲଭ ପାର୍ଥ ନିତ୍ୟ ଯୁକ୍ତ ସୁଯୋଗିନା, ଯେଉଁମାନେ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ତାଙ୍କ ପାଇଁ ଭଗବାନ ସୁଲଭ ହୋଇଯାଆନ୍ତି। ଗାଁ ଯେମିତି ରହିଛି ସୁଲଭ ଶୌଚାଳୟ ଇତ୍ୟାଦି ସବୁ ରହିଛି, ସୁଲଭ ଦୋକାନ କଣ୍ଟ୍ରୋଲ ଦୋକାନ ସବୁ ରହିଛି, କମ୍ ପଇସାରେ ମିଳିବ ସୁଲଭ, ଆମେ ସବୁ ଯାଉଛେ ଯେଉଁଟା ବହୁତ ପଇସା ମିଳୁଛି ସେଠି ଯାଉଛେ, ଯେଉଁମାନେ ବହୁତ ପଇସା ଅଛି ତାଙ୍କ କଥା ଛାଡ଼, କିନ୍ତୁ ଯେଉଁଟା କମ୍ ପଇସାରେ ମିଳିବ ସମସ୍ତେ ଯାଇ ବାର୍ଗେନ୍ କରିବେ, ଏଇଟା କେତେ 10 ଟଙ୍କା ନା ଟଙ୍କାଟା ଦେବି, ସୁଲଭରେ ପାଇବେ ଚାହୁଁଛେ ସମସ୍ତେ, ବାର୍ଗେନ୍ ଚାଲିବ। ଭଗବାନ ଭଗବାନ କହିଲେ ବାର୍ଗେନ୍ ମୋ ସହିତ କରିବା ଦରକାର ନାହିଁ, ମୁଁ ତ ସୁଲଭ ହୋଇଯାଇଛି ଆଉ କ'ଣ ମୋତେ ବାର୍ଗେନ୍ କରିବ। ତସ୍ୟାହମ ସୁଲଭ ପାର୍ଥ ନିତ୍ୟ ଯୁକ୍ତ ସେ ଯୋଗିନ, ଅଷ୍ଟମ ଅଧ୍ୟାୟରେ କହିଲେ ଭଗବାନ ସହିତ ଆମେ ଯୁକ୍ତ ହୋଇଗଲେ ଭଗବାନ ସୁଲଭ ହୋଇଯିବେ। ବେଦେଶ ଦୁର୍ଲଭ, ବେଦ ପଢ଼ିଲେ ଯେ ଭଗବାନ ପ୍ରାପ୍ତ ହୋଇଯିବେ ତା ଦୁର୍ଲଭ, ଭଗବାନ ବେଦରେ ମଧ୍ୟ ଦୁର୍ଲଭ ବସ୍ତୁ, କିନ୍ତୁ ସୁଲଭମ ଆତ୍ମଭକ୍ତ ବେଦେଶ ଦୁର୍ଲଭ, ସୁଦୁର୍ଲଭମ ଆତ୍ମଭକ୍ତ ସୁଦୁର୍ଲଭ, ବେଦେଶ ଦୁର୍ଲଭ ସୁଲଭ ଆତ୍ମଭକ୍ତ, ଆତ୍ମଭକ୍ତିରେ ଭଗବାନ ସୁଲଭ ହୋଇଯାଆନ୍ତି। ଜଣେ ଯଦି ପ୍ରଶ୍ନ କରିବ ଅର୍ଜୁନ ଶୁଣୁଛନ୍ତି କଥା, ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣ ସୁଲଭରେ କ'ଣ ଲାଭ, ଆମର ସୁଲଭ ହୁଅନ୍ତୁ ବା ଦୁର୍ଲଭ ହୁଅନ୍ତୁ ଆମର କ'ଣ ଲାଭ ଅଛି ନା, ହଁ ଲାଭ ହେଉଛି ଏଇଟା କ'ଣ ନା, ମା ଉପେତ୍ୟା ପୁନର୍ଜନ୍ମ ଦୁଃଖାଳୟ ମ ଶାଶ୍ୱତ ନା ପ୍ରବତୀ ମହାତ୍ମା ସଂସିଦ୍ଧି ପରମାଙ୍ଗତା, ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହେବେ ସେମାନେ ମହାତ୍ମାରେ ପରିଣତ ହୋଇଯିବେ, ଛୋଟିଆ କଥା। ମା ଉପେତ୍ୟା ଭଗବାନ ଯେଉଁ କେମିତି ମାର୍ଗ ଭଗବାନ ପାଇବ ସେଇଟା ଦେଇଦେଲେ, ଏଇଭଳି ଭାବରେ ତୁମେ ସୁଲଭରେ ପାଇବ ଏବଂ ତାଙ୍କୁ ପାଇଲେ କ'ଣ ହେବ ନା, ଏଇଭଳି ଭାବରେ ଦୁର୍ଲଭ ବସ୍ତୁ ପ୍ରାପ୍ତ ହେବ, ସୁଲଭରେ ତାଙ୍କ ପାଇଁ ଦୁର୍ଲଭ ବସ୍ତୁ ପ୍ରାପ୍ତ ହେବ କ'ଣ ସେଇଟା ନା, ଦୁଃଖାଳୟମ ଶାଶ୍ୱତଙ୍କୁ ଆସିବ ନାହିଁ। ଏ ଭୌତିକ ଜଗତ ଯେଉଁଟା ହେଉଛି ଦୁଃଖାଳୟମ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଇତ୍ୟାଦି ଅନେକ ପ୍ରକାର ଦୁଃଖ ରହିଛି, ଏ ଚାରୋଟି ହେଉଛି ମୁଖ୍ୟ ଦୁଃଖ। ଏବଂ ଖାଲି ସେତିକି ନୁହଁ, ଜଣେ ଚାହିଁଲେ ମଧ୍ୟ ଦୁଃଖ ରହିବା ପାଇଁ କିନ୍ତୁ ରହିପାରିବ ନାହିଁ, କାହିଁକି ନା ଅଶାଶ୍ୱତମ ସବୁବେଳେ ରହିବ ନାହିଁ ଭୌତିକ ଜଗତ, ଦୁଃଖାଳୟମ ଶାଶ୍ୱତ ନା ପୁବନ୍ତି, ସେମାନେ ପାଇଁ ସେମାନେ ମହାତ୍ମାରେ ପରିଣତ ହୋଇଯିବେ। ବଦ୍ଧ ଜୀବରୁ ମହାତ୍ମା ହେବ ବହୁତ ବହୁତ ସହଜରେ, କ'ଣ ଛୋଟିଆ କଥା, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିଛି ଆନନ୍ଦ ପ୍ରାପ୍ତ ହେବା ପାଇଁ, କିନ୍ତୁ ସବୁଠାରୁ ଶ୍ରେଷ୍ଠ ଆନନ୍ଦ ଭଗବାନ ଦେଉଛନ୍ତି ସୁଲଭରେ ଭକ୍ତି ମାଧ୍ୟମରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ସୁଲଭ ସୁଲଭ ହୋଇଯାଉଛନ୍ତି ଭଗବାନ। ଦୁଃଖାଳୟ ନା ପ୍ରବନ୍ଧ ମା ସଂସିଦ୍ଧି କରମା, ଏଇଟା ଶ୍ରେଷ୍ଠ ସିଦ୍ଧି ସେମାନେ ପ୍ରାପ୍ତ ହୋଇଯିବେ ବହୁତ ସହଜରେ, ବହୁତ କଷ୍ଟ କରିକିରି କରିକରି ତା ନୁହଁ। ଅର୍ଜୁନ ଭୟ କରି କହିବେ ପ୍ରଭୁ ଯଦି ଆମେ ସେଟା ଏତେ କଥା କହିବାନି ଡେରି ହୋଇଯିବ, ତେଣୁ ଏହିଭଳି ଭାବରେ ଭଗବାନ ସୁଲଭରେ ମିଳିଯାଆନ୍ତି ପ୍ରାପ୍ତ ହୋଇଯାଆନ୍ତି। ଯେଉଁମାନେ ଜାଣନ୍ତି ନାହିଁ ସେମାନେ, ଆମେ ସକାଳେ ଆଜି କହୁଥିଲେ
ବିଭିନ୍ନ ପ୍ରକାର ବୁଦ୍ଧିର ଯେଉଁ ସ୍ତର ଅଛି ସେମାନେ ବହୁତ ପ୍ରକାର କଷ୍ଟ ସ୍ୱୀକାର କରନ୍ତି। ଆମର ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସେ ମହାରାଜ କହନ୍ତି ତୁମକୁ କ୍ଷୁଧା ହେଉଛି, ଆଜି ବିଶେଷ ଭାବରେ ଏକାଦଶୀ, ରୋହିଣୀ ଏକାଦଶୀ, ବହୁତ ଭକ୍ତମାନେ କିଛି ପ୍ରସାଦ ଖାଉନାହାନ୍ତି, ଖାଦ୍ୟ କିଛି ଗ୍ରହଣ କରୁନାହାନ୍ତି, କିନ୍ତୁ ଆମେ 9ଟାରେ ଖାଇଛୁ, ପୁଣି 5ଟାରେ ପାଇବା। ଯାହା ବି ହଉ, ଏ ଯେଉଁ ରହିଛି, ଏ ଯେଉଁ କ'ଣ କ'ଣ କହୁଥିଲି, ଯେଉଁ ରହିଛି ଏକାଦଶୀରେ କ'ଣ ଗୋଟେ କଥା କହୁଥିଲି, ଫେଲିଅର ହେଇଗଲା। ସେ ଯେଉଁ ରହିଛି ଭଗବାନ ଏଭଳି ବହୁତ ସହଜରେ ଜଣେ ପ୍ରାପ୍ତ ହେବ ଏବଂ ଶ୍ରେଷ୍ଠ ସିଦ୍ଧି ସେ ଲାଭ କରିବ। ଯେଉଁ ରହିଛି ବିଭିନ୍ନ ପ୍ରକାର ଭଗବାନ ପ୍ରାପ୍ତ ହେବା ପାଇଁ ବହୁତ ପ୍ରକାର କଷ୍ଟ ସ୍ୱୀକାର କରୁଛନ୍ତି, ଜ୍ଞାନ ମାର୍ଗ ହଉ, ଯୋଗ ମାର୍ଗ ହଉ, ବିଭିନ୍ନ ପ୍ରକାର ଅନ୍ୟାନ୍ୟ ସବୁ ରହୁଛନ୍ତି, ବିଭିନ୍ନ ପ୍ରକାର କିଏ କ'ଣ ସବୁ କର୍ମକାଣ୍ଡୀୟ ଧାରା ଏସବୁ କେତେ କ'ଣ ସବୁ କରୁଛନ୍ତି, କିନ୍ତୁ ଆନନ୍ଦ ପ୍ରାପ୍ତ ହେଇପାରୁନାହାନ୍ତି, ପୂର୍ଣ୍ଣ ଆନନ୍ଦ ପ୍ରାପ୍ତ ହେଇପାରୁନାହାନ୍ତି, କିନ୍ତୁ ଭଗବାନଙ୍କୁ ଇଏ ବହୁତ ସହଜରେ ଦେଇଦେଉଛନ୍ତି, ଏଇଭଳି ଭାବରେ ମୋତେ ବହୁତ ସହଜରେ ପ୍ରାପ୍ତ ହେଇପାରିବ। ହଁ, ଏଇ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ, ଆପଣମାନେ କ'ଣ ଚିନ୍ତା କରୁଛନ୍ତି ଜାଣି, ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ ଜଣକୁ ବହୁତ କ୍ଷୁଧା ହେଉଛି, କ୍ଷୁଧା ହେଉଛି, ତାକୁ ଦରକାର ଖାଦ୍ୟ ଦରକାର, ତେଣୁ ଜଣେ କହିବ ଠିକ୍ ଅଛି ତୁମକୁ ବହୁତ କ୍ଷୁଧା ହେଉଛି, ତୁମେ ଯାଅ ଗୋଟେ ଗୋଟେ ଟ୍ରକ୍ଟେ ଅଛି, ଏଇଟା ଚଷୁ ଅଛି, ହଁ ଏଇଟା କୁଟିବ, ଧାନରେ କୁଟିବ, କ'ଣ ଢିଙ୍କିରେ କୁଟିବ, ହଁ ଢିଙ୍କିରେ କୁଟି କୁଟି କୁଟିକି ଯାହା ସେଇଟାକୁ ଖାଇକରି ଜୀବନ ଧାରଣ କରିବ, ଆଉ କ'ଣ ସେ ବଞ୍ଚିବ, ସେ ଢିଙ୍କିରେ କୁଟି କୁଟି କ'ଣ ପାଇବ, କୁଣ୍ଡା ଖାଲି ପାଇବ, ଆଉ କ'ଣ ସେ ମୃତ୍ୟୁବରଣ କରିବ। ସେହିଭଳି ଭାବେ ଅନ୍ୟ ଯେଉଁ ସାଧନ ସବୁ ରହିଛି ବହୁତ କଷ୍ଟ ସାଧନ, କିନ୍ତୁ ଏଇ ସାଧନ ଯେଉଁ ରହିଛି ବହୁତ ସହଜରେ ଭଗବାନ ପ୍ରାପ୍ତ ହୋଇଯିବ, ନା ସୁଖାପ। ତେଣୁ ଏଠି କହୁଛନ୍ତି ନାୟକ ସୁତା, ହଁ ତେଣୁ କହୁଛନ୍ତି କୃଷ୍ଣାସ୍ତୁ, ଏଇଭଳି ଭାବରେ ଦାମୋଦର ଲୀଳାଟି ଶେଷ ହେଇଗଲା, କିନ୍ତୁ ଶେଷ ହେଲେ ମଧ୍ୟ ଆର ଗୋଟେ ଆପେଣ୍ଡିକ୍ସ ରହିଛି, ଶେଷ ହେଲେ ମଧ୍ୟ ଆଉ ଗୋଟେ କାର୍ଯ୍ୟ 2-in-1 ରହିଛି ଏଥିରେ। ଭଗବାନ ଦାମୋଦର ନିଜେ ବନ୍ଧା ହେଲେ ଅନ୍ୟ ବନ୍ଧୁକୁ ସେ ଉଦ୍ଧାର କରିବି, ଭଗବାନ ଭଗବତା ଜଣେ, ଏଇ ଜଣେ ଆଚାର୍ଯ୍ୟ ମାନେ ବିଭିନ୍ନ ପ୍ରକାର ତା ସବୁ ଉତ୍ପ୍ରେକ୍ଷା ସବୁ କରିଛନ୍ତି, ଗୁରୁ ସେ ମୁକ୍ତ ହୁଅନ୍ତୁ ବା ବଦ୍ଧ ହୁଅନ୍ତୁ, ସେ କିନ୍ତୁ ଶିଷ୍ୟକୁ ଉଦ୍ଧାର କରିପାରିବେ, ହରିଶୁରୀ ଏଇଟା କହିଛନ୍ତି। ଭଗବାନ ବନ୍ଧା ହେଇକି ରହିଛନ୍ତି, ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି, ଯେଉଁମାନେ ମହାତ୍ମା, ସେମାନେ ନିଜର ଅବସ୍ଥାକୁ ଚିନ୍ତା କରନ୍ତି ନାହିଁ। ଆଜି ମହାରାଜ ଗଲେ, ଆମର ଭକ୍ତିଚର ମହାରାଜ ଆମେରିକାକୁ ଗଲେ, ଆମେରିକାରେ ଗଲେ ଭୟ ରହିଛି, ଚେତନ ଚାଲିଗଲେ, ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଗଲେ ସେଠିକି, ଅବଶ୍ୟ ସେ ଚାଲିଗଲେ, କରୋନାରେ ଚାଲିଗଲେ, କିନ୍ତୁ ତଥାପି ସେ ଗଲେ, ଭୟ କଲେ ନାହିଁ। ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ କିଭଳି ସବୁ ତାଙ୍କର ବ୍ୟଗ୍ରତା ରହିଛି ଦେଖ, ଏଇଭଳି ଭାବରେ ଯେଉଁମାନେ ମହାତ୍ମାମାନେ ସେମାନେ ନିଜ କଥା ଚିନ୍ତା କରନ୍ତି ନାହିଁ, ଅନ୍ୟମାନଙ୍କୁ କେମିତି ଉଦ୍ଧାର କରିବା, ଅନ୍ୟମାନଙ୍କୁ କେମିତି ଉଦ୍ଧାର କରିବା, ସେଥିପାଇଁ ସେମାନେ ଚେଷ୍ଟା କରନ୍ତି। ଆମର ରହିଛନ୍ତି ଜଣେ ବାସୁଦେବ, ବାସୁଦେବ ଦତ୍ତ ବୋଲି ଜଣେ ରହିଛନ୍ତି, ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ, ପ୍ରଭୁ ଏ ରଥଯାତ୍ରା ସମୟରେ ସେ ପ୍ରାର୍ଥନା କରିଥିଲେ, ପ୍ରଭୁ ଯେତେ ବିଶ୍ୱବାସୀ ଅଛନ୍ତି ସମସ୍ତଙ୍କୁ ଉଦ୍ଧାର କରିଦିଅନ୍ତୁ, ହଁ ତାଙ୍କ ପାପ ନା ତାଙ୍କ ପାପ ମୁଁ ନେବି, ମୁଁ ନେଇକି ରହିବି, ଏଇଭଳି ଭାବେ ଭକ୍ତଙ୍କର ପ୍ରାର୍ଥନା। ତେଣୁ ଭକ୍ତଙ୍କର ପ୍ରାର୍ଥନାରେ ମହାପ୍ରଭୁ ସମସ୍ତ ବିଶ୍ୱବାସୀଙ୍କୁ ଉଦ୍ଧାର କରିଦେଇଥିଲେ, ମହାପ୍ରଭୁଙ୍କ ସମୟରେ ଯେଉଁମାନେ ଲୀଳାରେ ଭାଗ ନେଇଥିଲେ ସମସ୍ତେ ଭଗବତ ଧାମକୁ ଯାଇଥିଲେ, ସମଗ୍ର ବିଶ୍ୱ, ଖାଲି ଭାରତବର୍ଷ ନୁହଁ, ସମଗ୍ର ବିଶ୍ୱ, ସମଗ୍ର ଯେଉଁ ରହିଛି ସବୁ ବିଶ୍ୱ। ତେଣୁ ଯାହା ବି ହେଉ, ଏଇଭଳି ଭାବରେ କଥା ରହିଛି, ତେଣୁ ଇଏ ଯେଉଁ ରହିଲା, ଭଗବାନ ବନ୍ଦୀ ହେଲେ ମଧ୍ୟ ଅନ୍ୟ ଗୋଟେ ବନ୍ଦୀକୁ ଉଦ୍ଧାର କରିବେ, ଭଗବାନ ଭଗବାନ ମୁକ୍ତ କ'ଣ, ବନ୍ଦ କ'ଣ, ବନ୍ଦୀ କ'ଣ। ତେଣୁ ଏଇଠି କହୁଛନ୍ତି ଏ ଲୀଳାଟି ଆରମ୍ଭ ହେବ, ଏଇଟା ଜାମଳାର୍ଜୁନ ଉଦ୍ଧାର, ଜାମଳାର୍ଜୁନକୁ ଉଦ୍ଧାର କରିବେ, ସେମାନେ ଅଭିଶପ୍ତ ହେଇଥିଲେ, ଅଭିଶପଗ୍ରସ୍ତ ହେଇକିରି ଅର୍ଜୁନ ବୃକ୍ଷ ରୂପେ ରହିଥିଲେ ସେଠି, ଏ 3 ବର୍ଷ ପର୍ଯ୍ୟନ୍ତ ଭଗବାନ ସେଇ ବୃକ୍ଷ ମୂଳରେ ସବୁ ଖେଳାଖେଳି କେତେ କ'ଣ କରି ଲୁଚାଛୁପି କରି ଖେଳାଖେଳି କେତେ କ'ଣ ସବୁ ଚାଲିଥିଲା। ଜମଳାର୍ଜୁନ ଯେଉଁ ରହିଛନ୍ତି, ଏ 2 ଭାଇ ଯେଉଁ ରହିଛନ୍ତି, ଭଗବତ ଗୀତାରେ ଭଗବାନ କହିଲେ ବିତ୍ୟସ ଯକ୍ଷ ରାକ୍ଷସମ, ଯକ୍ଷ ଏବଂ ରାକ୍ଷସମାନଙ୍କର ଯେ ନିୟନ୍ତ୍ରଣକାରୀ ଇଏ କୁବେର, ଉଭୟ ରହୁଛନ୍ତି ଦେବଲୋକରେ, ସେ ହେଉଛନ୍ତି ଟ୍ରେଜରର୍, ବହୁତ ଧନୀ ବ୍ୟକ୍ତି। ତାଙ୍କର ଦୁଇ ଜଣ ପୁତ୍ର, ଜାଁଳ ପୁତ୍ର ନଳକିଭର ଏବଂ ମଣିଗ୍ରୀବ, ଏମାନେ ଅଭିଶପ୍ତ। ଏହିସବୁ କଥା ରିଲେଟେଡ଼ ଆମେ କହିବା, ତା'ର ଆଲୋଚନା କରିବା। ତା ପୂର୍ବରୁ ଏଇ ଯେଉଁ ରହିଥିଲେ, ଯେଉଁ ଅଭିଶାପ ଦେଇଥିଲେ, ତୁମେ ସ୍ଥାବର ଯେନି ପ୍ରାପ୍ତ ହୁଅ, ନାରଦ ଯେନି ସ୍ଥାବର ଯେନି ତାଙ୍କୁ ଅଭିଶାପ ଦେଇଥିଲେ, 100 ବର୍ଷ କାଳ ରହିଥିଲେ ଏଇଠି। 100 ବର୍ଷ କାଳ ମାନେ ଆମ ପୃଥିବୀ ଗଣନା ନୁହଁ, ସେ ଦେବତାମାନଙ୍କ ଗଣନାରେ। ଦେବତାମାନଙ୍କ 100 ବର୍ଷ କେତେ ହେବ? ଆମର ହିସାବ କର, ଦେବତାମାନଙ୍କ ଗୋଟେ ଦିନ ହେଉଛି ଆମର 6 ମାସ, ଗୋଟେ ରାତି ଆମର ଗୋଟେ 6 ମାସ, ତାପରେ ଶଙ୍ଖ ବାଜିବ। ଏଇଭଳି ଭାବରେ ଗୋଟିଏ ବର୍ଷ, ଗୋଟିଏ ଦିନ ତାଙ୍କର ଆମର ଗୋଟିଏ ବର୍ଷ, ତେଣୁ ସେଇଭଳି ଭାବରେ ତାଙ୍କର 100 ବର୍ଷ ଆମର କେତେ ବର୍ଷ ହେବ? ପାଖାପାଖି 36,000 ଇୟର୍ସ, 36,000 ବର୍ଷ କାଳ ସେଇଠି ଥିଲେ। ମାନେ ଭଗବାନ ଆସିବା ପୂର୍ବରୁ ସେଇଠି ରହିଥିଲେ, ଗଙ୍ଗଣାରେ ଯେଉଁ ଯଶୋଦାଙ୍କର ଯେଉଁ ଗୋକୁଳ। ଏଇ ଆ ପରେ ଭଗବାନ ଆଉ ଗୋଟେ ସ୍ଥାନକୁ ଯିବେ, ଆକୁ ଉଦ୍ଧାର କଲା ପରେ ସେ ଆଉ ଗୋଟେ ସ୍ଥାନକୁ ଯିବେ। 36,000 ବର୍ଷ ଧରି ଅପେକ୍ଷା କରିଥିଲେ, କିନ୍ତୁ ତାଙ୍କ ପୂର୍ବ ଜନ୍ମର ସ୍ମୃତି ଥିଲା ସବୁ। ଏଇଭଳି ଭାବରେ ଅଭିଶାପ ଦେଇଥିଲେ, ଭଗବାନଙ୍କର ପାଖରୁ ମୁଁ ଉଦ୍ଧାର ପାଇବି, ଏଇଭଳି ଭାବରେ ଚିନ୍ତା କରିକି ଭଗବାନଙ୍କର ସ୍ମରଣ କରୁଥିଲେ 36,000 ବର୍ଷ କାଳ। ଆଜି ଭଗବାନ ଯେଉଁ ଆସିଗଲେ, ଭଗବାନ ଆସିକି ସେଇଠି ଖେଳିଲେ, ତାକୁ ସ୍ପର୍ଶ କଲେ, କେତେ ଆଲିଙ୍ଗନ ସେ ପ୍ରାପ୍ତ ହୋଇଛନ୍ତି, କେତେ ଭାଗ୍ୟ ତାଙ୍କର। ନାରଦଙ୍କ କୃପା ହେଲେ, ଅଭିଶାପ ହେଲେ କ'ଣ ହେବ? ନାରଦ କୃପା କଲେ, ଅଭିଶାପ ଦିନ ଆମେ ଶୁଣିବା। ଏଇଟା ଏଲିଲାଟି 10 ମଧ୍ୟରେ ବର୍ଣ୍ଣନା କରାଯିବ। ଆଜି ଭଗବାନ ତାକୁ ଛୁଁଛନ୍ତି, ଆଲିଙ୍ଗନ କରୁଛନ୍ତି, ଖେଳୁଛନ୍ତି ସାଙ୍ଗ ବାଳକମାନଙ୍କ ସହିତ, ଲୁଚାଛୁପି ଖେଳୁଛନ୍ତି, ଲୁଚି ଯାଉଛନ୍ତି। ସେଇଠି ବିରାଟ ବିରାଟ ବୃକ୍ଷ ଆକାଶକୁ ଛୁଉଁଥିଲା, ଏଭଳି ବୃକ୍ଷ ଥିଲା। ଦୁଇଟି ପାଖାପାଖି ଜାଁଳ ଜମଳା ଅର୍ଜୁନ, ଅର୍ଜୁନ ଅର୍ଜୁନ ଶବ୍ଦର ଅର୍ଥ ଗୋଟେ କ'ଣ ରହିଛି? ଆମର ଅର୍ଜୁନଙ୍କ ନାମ ରହିଛି ନା, ସେଇଭଳି ଭାବରେ ଜାମଳା ଅର୍ଜୁନ ସେମାନେ ଥିଲେ। ଭଗବାନ ସ୍ପର୍ଶ ପାଇକି କେତେ ଆନନ୍ଦ ସେମାନେ ନଉଥିଲେ। 3 ବର୍ଷ ଛୋଟ ପିଲା, ଭଗବାନ ଗୁରୁଣ୍ଡି ଗୁରୁଣ୍ଡିକିରି ଯାଉଥିଲା ବେଳେ ତାକୁ ସ୍ପର୍ଶ କରୁଥିଲେ। ଆଉ ଯେତେ ଟିକେ ବଡ଼ ହୋଇଗଲେ, ଖେଳାଖେଳି ସବୁ କଲେ, ତା ଦେହରେ ସବୁ ଲୁଚାଛୁପି ଖେଳା ସବୁ ଥିଲା, ତାକୁ ମଧ୍ୟ ତା ପଛରେ ଲୁଚିକି ରହୁଥିଲେ, ଏଇଭଳି ଭାବରେ ତାକୁ ଛୁଉଁଥିଲେ। ଏଇଭଳି ଭାବରେ ସେ ଆନନ୍ଦ ପ୍ରାପ୍ତ ହେଉଥିଲା, ଧନ୍ୟ ହୋଇଗଲା ସେ। ନାରଦ ମୁନି କେତେ କୃପା କଲେ ତାଙ୍କୁ, ସେସବୁ ପ୍ରାର୍ଥନାରେ ଆସିବ ସବୁ, ତାଙ୍କ ପ୍ରାର୍ଥନା ଅଛି। ପ୍ରାର୍ଥନା କରି 10 ମଧ୍ୟରେ ସବୁ ଆସିବ, ପ୍ରାର୍ଥନା କରିବେ ଉଦ୍ଧାର ପାଇଲା ପରେ। କେତେ ଆନନ୍ଦ ସେ ପ୍ରାପ୍ତ ହେଉଥିଲେ, ସେ ଯେଉଁ ଉଲଗ୍ନ ହେଇକିରି ଗଙ୍ଗା ମନ୍ଦାକିନୀ, ସ୍ୱର୍ଗରେ ଗଙ୍ଗାର ନାମ ହେଉଛି ମନ୍ଦାକିନୀ, ସେଇଠି ଯେଉଁ ଅପ୍ସରାମାନଙ୍କ ସହିତ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ, ଏଇଟା ତା ତୁଳନାରେ ସେଇଟା କ'ଣ? ଯମୁନାଚାର୍ଯ୍ୟ କହିଛନ୍ତି, ଯମୁନାଚାର୍ଯ୍ୟ ଜଣେ ଥିଲେ ରାମାନୁଜାଚାର୍ଯ୍ୟଙ୍କର ଗୁରୁ, ସେ କହିଲେ ଶ୍ଳୋକଟି ଅଛି, ଯଦବଧି ମମ ଚେତ କୃଷ୍ଣ ପଦାର ବିନ୍ଦୟୁ। ଯେତେବେଳେ ତା ପୂର୍ବରୁ ସେ ବହୁତ ନାରୀ ସଙ୍ଗ କରିଥିଲେ, ରାଜା ଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କର ଭକ୍ତ ହୋଇଗଲେ, ସେତେବେଳେ ଯେତେବେଳେ ସେଇ ନାରୀ ସଙ୍ଗ କଥା ଚିନ୍ତା ଆସୁଛି, ତାଙ୍କର ମନରେ ବିକାର ଆସୁଛି, ଛେପ ପକାଇବା ପାଇଁ ଇଚ୍ଛା ହେଉଛି, ଏଇଭଳି ଭାବରେ ତାଙ୍କର ଭାବନା ଆସିଲା। ଏ ଭୌତିକ ଜଗତର ଆନନ୍ଦ ହେଉଛି ସେଇଭଳି ଭାବରେ, କିନ୍ତୁ ଭଗବାନଙ୍କ ସହିତ ଯେଉଁ ଆନନ୍ଦ, କି ଆନନ୍ଦ ସେଇଟା, ତା ତୁଳନାରେ ଏଇଟା କ'ଣ? କିଛି ନୁହଁ। ଆଜି ସେଇଟା ଉପଲବ୍ଧି କରୁଛନ୍ତି, ଜମଳା ଦିନ ଅପେକ୍ଷା କରୁଛନ୍ତି, କେବେ ମୁଁ ଉଦ୍ଧାର ପାଇବି? ଆଜି ଉଦ୍ଧାର ନ ପାଇଲେ କ'ଣ? ଉଦ୍ଧାର ତ ପାଇଗଲେ, ଭଗବାନ ସ୍ପର୍ଶ କରିଦେଲେ, ଉଦ୍ଧାର ହୋଇଗଲେ, କିଛି ଆନନ୍ଦ ରହିଛି ଜୀବନରେ? ଏତେ ଆନନ୍ଦ ପ୍ରାପ୍ତ ହୋଇଥିଲେ, ଉଦ୍ଧାର ହେଲା ପରେ ସବୁ ସ୍ତୁତି କରିବେ, ଆମେ ଶୁଣିବା 10 ସ୍କନ୍ଧରେ, ସେ 10 ଅଧ୍ୟାୟରେ ସେ ସ୍ତୁତି ଆସିବ, ସ୍ତୁତି କରିବେ ଭଗବାନ ସହିତ ଏଇଭଳି ଭାବରେ ତାକୁ ଆନନ୍ଦ ପ୍ରଦାନ କରୁଥିଲେ। 3 ବର୍ଷ ପର୍ଯ୍ୟନ୍ତ ଏଇଭଳି ଭାବରେ ଚାଲିଥିଲା, ତାଙ୍କର ଆନନ୍ଦର ସୀମା ନଥିଲା। ତେଣୁ ଏଠି କହୁଛନ୍ତି, କୃଷ୍ଣସ୍ତୁ ଗୃହକୃତ୍ୟେଷୁ ବ୍ୟଗ୍ରାୟା ମାତରି ପ୍ରଭୁ। ମା ତ ବାନ୍ଧିଦେଲେ, ବହୁତ ବଡ଼ ହୋଇଗଲା, ବହୁତ ସମୟ ହୋଇଗଲା, ସବୁ ଚାଲିକି ଆଉ ସବୁ ଖାଇବା କାମ, ଭୋର 4:30ରେ ସବୁ କାମ ବନ୍ଦ ହେଉଛି, ଖାଇବା ପିଇବା କିଛି ନାହିଁ, ଖରାବେଳ ହୋଇଗଲାଣି, ଖାଇବା ପିଇବା କିଛି ନାହିଁ, ବନ୍ଧାବନ୍ଧି ଚାଲିଛି, ସବୁ ଲୀଳା ଚାଲିଛି, ତା'ପରେ ଦୌଡ଼ ତା'ପରେ ହେଇକିରି ସବୁ ତ ହୋଇଗଲା। ଆଉ ଯାହା ହେଉ, କୃଷ୍ଣକୁ ଖାଇବାକୁ ମଧ୍ୟ ଦେଇନାହାନ୍ତି, ବା ଖାଇବାକୁ ଦେଇଥିବୁ କ'ଣ ହିଁ ବର୍ଣ୍ଣନା କରାଯାଇ ନାହିଁ, ଯାହା ବି ହେଉ। ତେଣୁ କୃଷ୍ଣ ଏଠି କହୁଛନ୍ତି, ବ୍ୟଗ୍ରାୟା ମାତରି ପ୍ରଭୁ, ମା ଚିନ୍ତା କରୁଛନ୍ତି ପୁଅକୁ କେମିତି କ୍ଷୀର ଦିଆହବ, ଏସବୁ ଦେବ ସେସବୁ। ଅବଶ୍ୟ ମାଆଙ୍କ ସ୍ତନ୍ୟପାନ କରିଥିଲେ, ସକାଳୁ ସକାଳୁ ଭୋର ଭୋର ସ୍ତନ୍ୟପାନ କରିଥିଲେ, ସେଇଥିରେ ତାଙ୍କୁ କ୍ରୋଧ ଆସିଯାଇଥିଲା। ଏସବୁ କଥାଟି ରହିଛି। ଆଉ ତାପରେ ଖାଇବାକୁ ଦିଆହବ କଥା କୁହାଯାଏ ନାହିଁ। ଏପର୍ଯ୍ୟନ୍ତ ହେଇଗଲାଣି, ଖରାବେଳ ହେଇଗଲାଣି, ବନ୍ଧାବନ୍ଦି ଲୀଳା ସବୁ ହେଇକିରି ଏତେ ସମୟ ହେଇଗଲା। ସମସ୍ତେ ବ୍ୟସ୍ତ, କାଲି ସକାଳ ରାତି ପାଇଲେ ଇନ୍ଦ୍ରଯଜ୍ଞ ହେବ, ସମସ୍ତେ ବ୍ୟସ୍ତ ରହିଛନ୍ତି। ମା ମଧ୍ୟ ବ୍ୟସ୍ତ ରହିଛନ୍ତି, ସକାଳୁ ଉଠିକିରି ଏସବୁ କାର୍ଯ୍ୟରେ ରହିକି ପୁଅ ପାଖରେ ରହିକି ବନ୍ଧା ହେଇକି ଲାଗୁଛି। କମ କାମ ସବୁ ବନ୍ଦ ହେଉଛି, ପୁଅ କେମିତି ଖାଇବ, ପୁଅ କ'ଣ କରିବ, ଏସବୁ ଜିନିଷ ରହିଛି। ମା ସେତେରେ ବ୍ୟସ୍ତ ରହିଛନ୍ତି। ଆଉ ପିତାନନ୍ଦ ମହାରାଜ କ'ଣ କରୁଥିଲେ ଏସବୁ କଥା କୁହାଯାଇ ନାହିଁ। ଏତେ ସବୁ ଏତେ ଲୀଳା ହେଇଗଲା, ପିତା କେହି ଜାଣିପାରିଲେ ନାହିଁ। ରୋହିଣୀ ଏବଂ ବଳଦେବ କୁହାଯାଏ ସେ ଯାଇଥିଲେ ସେଦିନ ଆମର ଉପାନନ୍ଦଙ୍କ ଗୃହକୁ ଯାଇଥିଲେ, ଉପାନନ୍ଦଙ୍କର ଗୃହକୁ ଯାଇଥିଲେ, ଏସବୁ କଥା ରହିଛି। ଯାହା ହେଉ, ରାଜା ସିଏ ବହୁତ କାର୍ଯ୍ୟବ୍ୟସ୍ତ ଥିବେ, ଯାହା ହେଉ ଏଭଳି ଭାବରେ ସମସ୍ତେ ବ୍ୟସ୍ତ ରହିଛନ୍ତି, ଏକୁଟିଆ ରହିଛନ୍ତି, ତାଙ୍କ ସାଙ୍ଗ ବାଳକମାନେ ମଧ୍ୟ ସେଇଠି ରହିଛନ୍ତି, କେହି ତାଙ୍କୁ ଖୋଲିପାରୁନାହାନ୍ତି। ଏଇଭଳି ଭାବରେ ହେଇକିରି ଏଠି କହୁଛନ୍ତି, କୃଷ୍ଣସ୍ତୁ ଗୃହକୃତ୍ୟେଷୁ, ଗୃହକୃତ୍ୟେଷୁ ବ୍ୟଗ୍ରାୟାମ ମାତରି ପ୍ରଭୁ। ମା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି। ପ୍ରଭୁ ଏତେ ଆନନ୍ଦରେ ପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି, ମୋତେ କୃପା କଲେ ଆପଣ, ପ୍ରଭୁ ଆପଣ କୃପା କଲେ, ଆମକୁ ସେ ଭଗବାନଙ୍କୁ ଲୀଳା କହିବାକୁ ସୁଯୋଗ ଦେଲେ, ଏଇ ଭାବରେ କହୁଛନ୍ତି ପ୍ରଭୁ। ପରୀକ୍ଷିତ ମହାରାଜ ପ୍ରଭୁ କାହିଁକି କହିବେ, ସେ ପରୀକ୍ଷିତ ମହାରାଜ ତାଙ୍କୁ କହିବେ ପ୍ରଭୁ, କିନ୍ତୁ ଇଏ ତାଙ୍କୁ କହୁଛନ୍ତି ପ୍ରଭୁ। ତେଣୁ ମା ତରି ପ୍ରଭୁ, ମା କ'ଣ କରୁଛନ୍ତି, ଅଦ୍ରାକ୍ଷିତ ଅର୍ଜୁନ ପୂର୍ବଂ, ଏଇଭଳି ଭାବରେ ସମସ୍ତେ ବ୍ୟସ୍ତ ଅଛନ୍ତି। କୃଷ୍ଣର ସାଙ୍ଗ ବାଳକମାନେ ସେଇଠି ରହିଛନ୍ତି, କୃଷ୍ଣଙ୍କ ସହିତ କଥା ହେଉଛନ୍ତି, କ'ଣ ତାଙ୍କ ଭିତରେ ଚାଲିଥିବ କଥାବାର୍ତ୍ତା ଆଜି ସକାଳେ ଆମେ ଶୁଣୁଥିଲେ। ଆଜି ନା ଗତକାଲି ଭଗବାନ ଯେତେବେଳେ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଗ୍ରାମ୍ୟ ଭାଷାରେ କଥା ହେଉଥିଲେ, ତାଙ୍କର ବ୍ରଜ ଭାଷାରେ, ଏଇଟାକୁ ଶୁଣି ଅନ୍ୟମାନେ ହସୁଥିଲେ। ଏସବୁ କଥା ଆମେ ଗତକାଲି ଶୁଣୁଥିଲେ, ଭକ୍ତିର ସାମର୍ଥ୍ୟ ସୁନ୍ଦର ବର୍ଣ୍ଣନା କରାଯାଇଛି ଆଜି ସକାଳେ। ମୋତେ ଲାଗିଲା ଗତକାଲି ହେଇଗଲା ବୋଲି। ଅଦ୍ରାକ୍ଷିତ ଅର୍ଜୁନ ପୂର୍ବଂ, ତେଣୁ ଇଏ ଯେଉଁ ଦେଖିଲେ ଭଗବାନ ଏଇ ଅବସ୍ଥାରେ ରହିଛନ୍ତି, ବନ୍ଦୀ ହେଇକି ରହିଛନ୍ତି, ମା ଯଶୋଦା ତାଙ୍କୁ ବାନ୍ଧି ଦେଇଛନ୍ତି, ତେଣୁ ସେ କ'ଣ କରିଛନ୍ତି, ଦେଖିଦେଲେ ଅଗଣାରେ ସବୁ ସବୁ କାର୍ଯ୍ୟ ହେଲା, ଭଗବାନ ବାନ୍ଧିଛନ୍ତି ସେଇ ଉଲୁଖଳରେ। ତେଣୁ ଆଖି ପଡ଼ିଲା ବର୍ତ୍ତମାନ କାହାକୁ, ଏଇ ଅର୍ଜୁନ, ଅର୍ଜୁନ ହଉ ଏଇ ଜାଣା ଅର୍ଜୁନ ପକ୍ଷକୁ ଦେଖିଲେ, ଅଦ୍ରାକ୍ଷି ତାକୁ ଦେଖିଲେ, ତେଣୁ ପୂର୍ବଂ ଗୁହ୍ୟକ ଧନଦାତ୍ପ ଯୋଉ ଦେଖିଦେଲେ ମାନେ ଭଗବାନଙ୍କର ଅମୋଘ ଦୃପ, ଅମୋଘ ଦୃଷ୍ଟି, ଆମର ଦେଖିଲା ଭଳି ଭଗବାନଙ୍କ ଦୃଶ୍ୟ ନୁହଁ, ଭଗବାନ ଦେଖନ୍ତି ନାହିଁ, ସେ ପୂର୍ବ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଜାଣିପାରିବେ। ଭଗବତ ଗୀତାରେ ଭଗବାନ କହିଲେ, ବେଦାହଂ ସମତୀତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ଦେଖିଦେବେ ଯଦି ଆମେ ଜାଣିବା ପୂର୍ବରୁ କ'ଣ ଥିଲେ, ବର୍ତ୍ତମାନ କ'ଣ ଅଛି, ଭବିଷ୍ୟତରେ କ'ଣ ହେବ, ସବୁ ଜାଣିବେ। ଅମୋଘ ଭଗବାନଙ୍କର ଅମୋଘ ଦୃଷ୍ଟି ରହିଛି, ତେଣୁ ଯେତେବେଳେ ଦେଖି ଅଦ୍ରାକ୍ଷିତ ଯେତେବେଳେ ଦେଖିଥିଲେ ଅର୍ଜୁନ ହଉ, ଅର୍ଜୁନ ବୃକ୍ଷ ଉପରେ ଆଖି ପଡ଼ିଗଲା, ଦୁଇ ଜଣ ଦୁଇଟା ବୃକ୍ଷ ଉପରେ, ପୂର୍ବଂ ଗୁହ୍ୟକ ଧନଦାତ୍ମ ଯୋଉ, ଗୁହ୍ୟକ ହେଉଛନ୍ତି ଧନଦ, ଗୁହ୍ୟକ ଗୁହ୍ୟକ ହେଉଛନ୍ତି ଏଇ କୁବେର ଯକ୍ଷ, ଗୁହ୍ୟକ କହିଲେ ଯକ୍ଷ, ଯକ୍ଷଙ୍କର ଯେ କ'ଣ ମୁଖ୍ୟ, ତାଙ୍କର ଗୁହ୍ୟକ ଧନଦାତ୍ମ, ଧନଦ ସିଏ ବହୁତ ଧନୀ, ସିଏ ଧନୀ ବ୍ୟକ୍ତି, ସିଏ ଆତ୍ମ ଯୋଉ ତାଙ୍କର ଦୁଇ ପୁତ୍ରଙ୍କୁ ଦେଖିଲେ, ପୂର୍ବରେ ସେ ଥିଲେ, ଦେଖିଥିଲେ ଯେତେବେଳେ ଏ ପୂର୍ବରେ ଥିଲେ ଏହା ଦେଖି ଜାଣିପାରିଲେ ଭଗବାନ ସେ ଅମୋଘ ଦୃଷ୍ଟି, ତାଙ୍କର ସବୁକିଛି ଜାଣନ୍ତି। ତେଣୁ ଆଚାର୍ଯ୍ୟମାନେ କୁହନ୍ତି ଆମେ ସବୁବେଳେ ଭଗବାନ ଦର୍ଶନ କରିବା, ଭଗବାନ ଦର୍ଶନ କଲେ ଭଗବାନ ଆମକୁ ଦର୍ଶନ କରିବେ, ଆମର ଅତୀତରେ କ'ଣ ଥିଲେ ବର୍ତ୍ତମାନ କ'ଣ ରହିବେ ଭବିଷ୍ୟତ କଥା ସବୁ ବ୍ୟବସ୍ଥା କରିଦେବେ ସେ, ଭଗବାନ ଦର୍ଶନ କରିବେ ଆମକୁ। ଆଜି ଭଗବାନ ଦର୍ଶନ କରି ଚିନ୍ତା କରୁଛନ୍ତି, ଓ ଦେଖିଦେଲା ମାନେ ମନେ ପଡ଼ିଗଲା, ଓ ଇଏ ପୂର୍ବରେ ଇଏ ଥିଲେ ଧନକାତ୍ମ ଯୋଉ, ଧନଦାତ୍ମ ଯୋଉ, ଇଏ କୁବେରଙ୍କର ଦୁଇ ପୁତ୍ର, ଏଭଳି ଭାବରେ ଅବିଶ୍ୱାସ ସବୁ ଜାଣିଗଲେ। ଦୁଇ ପୁତ୍ର ଥିଲା ମାନେ କେମିତି ବର୍ତ୍ତମାନ ହେଲେ ଆଉ କହିବା ଦରକାର ନାହିଁ, ଭଗବାନ ଜାଣିଗଲେ। ନାରଦ ମୋର ପୁତ୍ର, ଏ ମୋର ଭକ୍ତ, ପୁରା ନାରଦ ସାପେନ ବୃକ୍ଷତାଂ ପ୍ରାପିତୁ ମଦାତ୍ ନଳ କୁବେର ମଣିଗ୍ରୀବା ଇତି ଖ୍ୟାତ ଶ୍ରିୟାମୃତ। ପୁରା ନାରଦ ସାପ ହୁଏ ନା, 36,000 ବର୍ଷ ବିତିଗଲା ଆ ଭିତରେ, 36,000 ଇୟର୍ସ ସ୍ୱର୍ଗଲୋକରେ ଗୋଟିଏ 100 ବର୍ଷ ଯାଇଛି ତାଙ୍କର। ଏହିଭଳି ଭାବେ 10,000 ବର୍ଷ ସେମାନେ ଦେବତାମାନେ ଜୀବନ ଧାରଣ କରନ୍ତି, ତାଙ୍କର 100 ବର୍ଷ ମାନେ ତାଙ୍କର 36,000 ବର୍ଷ ଏ ଦଶମଧ୍ୟରେ ସବୁ ବର୍ଣ୍ଣନା କରାଯିବ। 36,000 ବର୍ଷ ଚାଲିଗଲା, 36,000 ବର୍ଷ ତଳର କଥା ଭଗବାନ କହିଲେ, କୋଟି କୋଟି ବର୍ଷ ତଳର କଥା କହିଦେବେ। ପିତାମାତାଙ୍କୁ କହିଲେ ନା ପୂର୍ବେ କେଉଁଠି ସ୍ୱୟଂଭୂମାନଙ୍କ ସମୟରେ ତୁମେ ଥିଲ, ସୁତପା ଏବଂ କୃଷ୍ଣ ଥିଲ, କୋଟି କୋଟି ବର୍ଷ ତଳର କଥା। ଇଏ ଅଷ୍ଟମ ମନଙ୍କ ସପ୍ତମ ମନଙ୍କର 28ତମ ଦ୍ୱାପରରେ ଭଗବାନ କହୁଛନ୍ତି ପ୍ରଥମ ମନଙ୍କ କଥା। ଗୋଟିଏ ମନଙ୍କର ସମୟ ହେଉଛି 71 ଦିବ ଯୁଗ, ହିସାବ କର କେତେ ହେବ, ଲକ୍ଷ ଲକ୍ଷ ବା କୋଟି କୋଟି ବର୍ଷ ହେବ। ଆଉ ସବୁ କହିଲେ 36,000 ବର୍ଷ ତଳର କଥା କ'ଣ, ଆମେ କ'ଣ ମୂଳରୁ କ'ଣ, ମୂଳରୁ କ'ଣ, ଆମେ ତ ଅନାଦି, କେଉଁ ଜନ୍ମରେ କ'ଣ ଥିଲେ ସବୁ ଭଗବାନ କହିଦେବେ। ଯେତେବେଳେ କୁନ୍ତିଦେବୀ ପଚାରିଲେ ଭଗବାନଙ୍କୁ, ତାଙ୍କର 100 ପୁତ୍ର ମୃତ୍ୟୁବରଣ କଲେ, ସେ ଜଣେ ସତୀନାରୀ ଥିଲେ, କୁହାଯାଏ ସତୀନାରୀ ଯେ ତାଙ୍କର ପୂର୍ବ ଜନ୍ମର 7 ଜନ୍ମର କଥା ମନେ ରଖନ୍ତି। ହଁ କ'ଣ କହିଲି କୁନ୍ତି, ଓ ସେ ଗାନ୍ଧାରୀ, ଗାନ୍ଧାରୀ କହିଲେ ମୋର ପୂର୍ବ ଜନ୍ମରେ ମୁଁ କୌଣସି ପାପ କରିନଥିଲି, ମୋର କେମିତି 100 ପୁତ୍ର ମୃତ୍ୟୁବରଣ କଲେ। ଭଗବାନ କହିଲେ ଦେଖେଇଦେଲେ, ସେ 7 ଜନ୍ମ କଥା ମନେ ଥିଲା ତ, ଭଗବାନ ଦେଖେଇଦେଲେ 100 ଜନ୍ମ ତଳର କଥା। 100 ଜନ୍ମ ତଳରେ ସେ ଥିଲେ ଗୋଟେ ରାଜକନ୍ୟା ଥିଲେ, ଯେତେବେଳେ ଯାଇଥିଲେ ସ୍ନାନ କରିବା ପାଇଁ ପୁଷ୍କରିଣୀକି, ସେହି ସମୟରେ ଗୋଟେ କଇଁଚ ଅଣ୍ଡା ଦେଇଥିଲା, ସେ ଅଣ୍ଡାରେ 100ଟି ଛୁଆ ଥିଲେ। ସେ ରାଜକୁମାରୀ ସବୁ ଦଳି ଦେଇଥିଲେ, ତାଙ୍କୁ ଦଳି ଦେଇଥିଲେ, ସେ ଅଭିଶାପ ଦେଇଥିଲା। ତେଣୁ ବର୍ତ୍ତମାନ ତାଙ୍କର ସାମ୍ନାରେ ଯେମିତି କହିଲେ, ମୋର ସାମ୍ନାରେ ମୋର ପୁତ୍ରମାନଙ୍କୁ ତୁ ହତ୍ୟା କଲୁ, ତୋର ମଧ୍ୟ ପୁତ୍ରମାନେ ତୋ ସାମ୍ନାରେ ମୃତ୍ୟୁବରଣ କରିବେ, ଅଭିଶାପ ଦେଇଥିଲା। ତେଣୁ ଭଗବାନ ସବୁ ଜାଣନ୍ତି। ତେଣୁ ପୁରା ନାଳ ସାପେନ ବୃକ୍ଷତାନ ପ୍ରାପିତ ମଦାର, ଏ ମଦ ଧନ ମଦ, ଧନର ମଦ ଯେଉଁ ରହିଛି, ଧନ ମଦରେ ସେ କ'ଣ ହେଇଛି, ନାରଦ ସାପ, ନାରଦ ଅଭିଶାପ ଦେଇଥିଲେ ତାଙ୍କୁ, ନାରଦୁନି ତାଙ୍କୁ କୃପା କରିଥିଲେ। ଏ ତାଙ୍କର କ୍ରୋଧ ପ୍ରକାଶ କରିକି ଏସବୁ ଯାହା କହିଥିଲେ ତା ମଧ୍ୟ କୃପା ତାଙ୍କୁ ଏସବୁ ଆସିବ, ଦଶମଧ୍ୟରେ ବର୍ଣ୍ଣନା କରାଯିବ। ବୃକ୍ଷତାଂ ପ୍ରାପିତ ମଦା, ଏହି ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହିଛନ୍ତି, ଆଜିକାଲି ଯେଉଁମାନେ ସବୁ ଉଲଗ୍ନ ଭାବରେ ସବୁ କାର୍ଯ୍ୟ କରୁଛନ୍ତି, ପରଜନ୍ମରେ ସେମାନେ ବୃକ୍ଷ ହେବେ, ସ୍ଥାବର ଜନ ପ୍ରାପ୍ତ ହେବେ। ଇଏ ଉଲଗ୍ନ ହେଇକି ରହିଥିଲେ, ସ୍ନାନ କରୁଥିଲେ, ନାରଦୁନି କହିଲେ ତୁମେ ସ୍ଥାବର ଜନ ପ୍ରାପ୍ତ ହୁଅ, ମନୁଷ୍ୟ ଜନ ପ୍ରାପ୍ତ ହୋଇଛ, ଦେବଜନରେ ପ୍ରାପ୍ତ ହୋଇଛ, ଆଉ ଏହିଭଳି ଭାବରେ ରହିବ। ଏହି ପ୍ରସଙ୍ଗଟି ଥିଲା ଯେତେବେଳେ ଆସିଲେ ପୁରୁଡ଼ ବାବାଙ୍କୁ ବିବାହ କଲେ ଉର୍ବଶୀ, ସେ କଣ୍ଡିସନ କରିଥିଲେ, ଅନ୍ୟ ସମୟରେ ତୁମେ ଉଲଗ୍ନ ମୁଁ ଦେଖିପାରିବି ନାହିଁ, ଯଦି ଦେଖିବି ତାହେଲେ ମୁଁ ରହିବି ନାହିଁ। ଏସବୁ କଥା ନବସ୍କନ୍ଦରେ ସବୁ ବର୍ଣ୍ଣନା କରାଯାଇସାରିଛି। ଯାହା ହେଉ, ଏହିଭଳି ଭାବରେ ବୃକ୍ଷତାଂ ପ୍ରାପିତ ମଦାର, ଏ ଧନ ମଦରେ ଏହିଭଳି ଭାବରେ କାର୍ଯ୍ୟ କରୁଥିଲେ, ଯେଉଁଥିପାଇଁ ନାରଦମାନେ ତାକୁ ଅଭିଶାପ ଦେଇଥିଲେ, ନାରଦ ମୋର ଭକ୍ତ, ମୋର ପ୍ରିୟ ଭକ୍ତ, ନଳକୁବେର ମଣିଗ୍ରୀବା ଇତି ଖ୍ୟାତ ଶ୍ରିୟାନ୍ୱିତ, ତାଙ୍କ ନାମ ଥିଲା ନଳକୁବେର ଏବଂ ମଣିଗ୍ରୀବ, ଏମାନେ ଇତି ଖ୍ୟାତ ଏଭଳି ଭାବରେ ପ୍ରଖ୍ୟାତ ଥିଲେ ସେମାନେ। ବିରାଟ ବ୍ୟକ୍ତିଙ୍କର ପୁତ୍ର କ'ଣ ଛୋଟିଆ କଥା, ତାଙ୍କ ଯେମିତି ଆମର ଇସ୍କନରେ ମଧ୍ୟ ଆମର ରହିଛନ୍ତି ଫୋର୍ଡ, ଯେଉଁ ରହିଛି ଆମେରିକାର ଫୋର୍ଡ କମ୍ପାନୀର ଯିଏ ନାତି ଅମ୍ବରୀଶ, ସେ ବର୍ତ୍ତମାନ ରହିଛନ୍ତି ଆମର ଇସ୍କନ ଯେଉଁ TOVP ମାୟାପୁର ମନ୍ଦିର ହେଉଛି, ତାର ଦାୟିତ୍ୱରେ ସିଏ ଅଛନ୍ତି, ସାରା ପୃଥିବୀ ପ୍ରସିଦ୍ଧ ସିଏ ବର୍ତ୍ତମାନ ମେଳରେ। ଫୋର୍ଡର ସେ ହେଉଛନ୍ତି ନାତି, କ'ଣ ଛୋଟିଆ କଥା, ଧନ ଧନ ଯାହାର ଅଛି ତାର କେତେ ଖ୍ୟାତି ନ ରହିବ, ତେଣୁ ସିଆ ଖ୍ୟାତ ଶ୍ରିୟାନ୍ୱିତ ଏହିଭଳି ଭାବରେ ବିଖ୍ୟାତ ଥିଲେ ସିଏ। ତେଣୁ ସବୁ ଅପ୍ସରାମାନେ ତାକୁ ଯାଇକି ଚଲାଉଥିଲେ, ସବୁ ଅପ୍ସରାମାନେ ବହୁତ ଧନୀ ରହିଛନ୍ତି। ଯାହା ବି ହେଉ, ଏଇଭଳି ଭାବରେ ସବୁ ଲୀଳା ଆସିବ, ସେ ବର୍ଣ୍ଣନା କରାଯିବ। ହଁ ଏଇଟା ତ ହେଇଗଲା, ସରିଗଲା, ଆଉ କ'ଣ, ଏଇଟାକୁ ପଚାରିବେ ପରୀକ୍ଷିତ ମହାରାଜ ଦଶମଧ୍ୟରେ ପଚାରିବେ ରାଜ ଉବାଜ, କଥ୍ୟତାଂ ଭଗବାନ ଏତତ୍ ତୟୋଃ ସାପସ୍ୟ କାରଣଂ ଯତ୍ତତ୍ ବିଗହିତ କର୍ମ ଜେନ ବା ଦେବଶ୍ରେଷ୍ଠ। ଏହି ପ୍ରଶ୍ନ ପଚାରିଲେ ରାଜ ପରୀକ୍ଷିତ ମହାରାଜ, କଥ୍ୟତାଂ ଭଗବାନ ଏତତ୍, ପ୍ରଭୁ ଭଗବାନ ବୋଲି ତାଙ୍କୁ ସମ୍ବୋଧନ କରୁଛନ୍ତି, ଏଠି ତାଙ୍କର ରହିଛି ଐଶ୍ୱର୍ଯ୍ୟ ରହିଛି, ଭଗବାନ ଭଳି ଐଶ୍ୱର୍ଯ୍ୟ ରହିଛି, ଦେଖିବା ପାଇଁ ଭଗବାନ ଭଳି ଯେଉଁ ରହିଛି ମହାତ୍ମା, ମହାତ୍ମାମାନଙ୍କର ଲକ୍ଷଣ ରହିଛି, ଭଗବାନ ଭଳି ରୂପ ତାଙ୍କର ରହିଛି, ଭଗବାନ ଭଳି ରୂପ। ତେଣୁ କଥ୍ୟତାଂ ଭଗବାନ ଏ ତତ୍, ପ୍ରଭୁ ଭଗବାନ ସେ ତା ପୂର୍ବରୁ କହିଲେଣି, ତାଙ୍କୁ ପ୍ରଭୁ କହିଲେ, ଇଏ ତାଙ୍କୁ ଭଗବାନ ବୋଲି କହିଲେ। ଭଗବାନ ଏଇଟା କୁହାଯାଉ, ଏ କଥାଟି କୁହାଯାଉ, 60,000 ମନରେ ସେମାନଙ୍କର ମନର ଭାବକୁ ବ୍ୟକ୍ତ କରୁଛନ୍ତି। ସିଏ ସମସ୍ତେ ଚାହୁଁଛନ୍ତି କ'ଣ ହେଲା ସେଇଟା, ସାପ କେଉଁଠି କ'ଣ ମିଳିଥିଲା, କ'ଣ ହେଇଥିଲା, ସମସ୍ତେ ଚାହୁଁ ଆଗ୍ରହ ବଢ଼ିଯାଉଛି। ଏଇଭଳି ଭାବରେ ସୁଖଦେବ ଯେତେବେଳେ କହିଲେ ସାପାତ, ଏ ସାପ କ'ଣ, କେମିତି ସାପ ମିଳିଲା, କ'ଣ ହେଲା, ସମସ୍ତଙ୍କ ଧାରଣା ରହୁଛି, ଆଗ୍ରହ ରହୁଛି ଶୁଣିବା ପାଇଁ। ତେଣୁ ପରୀକ୍ଷିତ ମହାରାଜ କଥ୍ୟତାଂ ଭଗବାନ ଏ ତତ୍, ଏଇଟାକୁ କୁହାଯାଉ ପ୍ରଭୁ ଭଗବାନ, ଏଇଟା କୁହାଯାଉ। ଆମର ଶିଶୁମା ରାଧାଗୋବିନ୍ଦ ସ୍ୱାମୀ ମହାରାଜ ପ୍ରଭୁପାଦଙ୍କୁ ସବୁବେଳେ ଭଗବାନ ବୋଲି ସମ୍ବୋଧନ କରୁଥିଲେ, ଭଗବାନ ସମ୍ବୋଧନ କରୁଥିଲେ। କଥ୍ୟତାଂ ଭଗବାନ ଏ ତତ୍ ତୟୋ ସାପସ୍ୟ କାରଣ, ସେ ଦୁଇ ଜଣଙ୍କର କ'ଣ ପାଇଁ କାରଣ, ସେ କ'ଣ ପାଇଁ ତାଙ୍କୁ ଅଭିଶାପ ଦିଆଯାଇଥିଲା, କାରଣ କ'ଣ, ଏବଂ ଯତ୍ ବିଘରିତ କର୍ମ, କ'ଣ ସେ ନିନ୍ଦନୀୟ, ନିଶ୍ଚିତ ଭାବରେ କିଛି ନିନ୍ଦନୀୟ କର୍ମ କରିଥିଲେ। ଆଜି ଆମର କହିଲେ ନା, ଅକ୍ରୁର କହୁଥିଲେ ତୁମେ ଏଇ ବିଘର କାର୍ଯ୍ୟ ସବୁ ବନ୍ଦ ନକରିବ, ତୁମକୁ ସବୁବେଳେ ଲୋକମାନେ ନିନ୍ଦା କରିବେ, ଧୃତରାଷ୍ଟ୍ର କହୁଥିଲେ। ତେଣୁ ଏ କଥା ସେ କହୁଛନ୍ତି, କ'ଣ ସେ ନିନ୍ଦନୀୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ କି ସେ ସାପପ୍ରାପ୍ତ ହେଲେ, ଯେ ନବା ଦେବର୍ଷତମ, ଦେବର୍ଷି ସିଏ ସାଧାରଣ ବ୍ୟକ୍ତି ନୁହନ୍ତି, ଦେବତାମାନଙ୍କର ଋଷି ସିଏ, ଭଗବାନଙ୍କ ଜଣେ ଅବତାର, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ନାରଦ ମୁନି ହେଉଛନ୍ତି ଜଣେ ଭଗବାନଙ୍କର ଭକ୍ତିର ଅବତାର, ସିଏ ଭକ୍ତ ଅବତାର ନାରଦ ମୁନି। ତେଣୁ ଯେଉଁ ଦଶ ଜଣ ପୁତ୍ରକୁ ପ୍ରଥମେ ସୃଷ୍ଟି କରିଥିଲେ, ପ୍ରଥମେ ମାନେ ପାଖାପାଖି ନୂଆ ପ୍ରଥମେ ଆରମ୍ଭ ହେଉଥିଲା, ସୃଷ୍ଟି ଆରମ୍ଭରେ ବ୍ରହ୍ମା ସୃଷ୍ଟି କରିଥିଲେ। ତୃତୀୟ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କ'ଣ ଅତ୍ରି ମରିଚି ଅଙ୍ଗ୍ରସ ପୁଲସ୍ଥ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଚୈବାତ୍ର ଦଶମମ୍। ନାରଦ ଅନ୍ତିମରେ ସେ ଦେଲେ, କାରଣ ଭକ୍ତିଟା ଆସିବ ଲାଷ୍ଟକୁ ଆସିବ, ଜ୍ଞାନ ଇତ୍ୟାଦି ସବୁ ପରେ ଯେଉଁ ଭକ୍ତି ଆସିବ, ଏଇସବୁ ଭକ୍ତର ଅବତାର ସେ ନାରଦ ମୁନି, ତାଙ୍କର ଦୁଇଟି ପୂର୍ବଜନ୍ମ ରହିଛି, ଏସବୁ କଥା ରହିଛି। ତେଣୁ ସିଏ ଦେବର୍ଷି ହେଇକିରି ତମ ଏଭଳି କ୍ରୋଧ ପ୍ରକାଶ କଲେ, ତାଙ୍କୁ ଅଭିଶାପ ଦେଲେ, କ୍ରୋଧ କଲେ କ'ଣ ପାଇଁ? ତେଣୁ ଏ ପ୍ରଶ୍ନର ଉତ୍ତର ଆମେ ଆସନ୍ତାକାଲି ଦେବା। ସୁଖଦେବ ଗୋସ୍ୱାମୀ ସାଙ୍ଗେ ସାଙ୍ଗେ ଦେଲେ, କିନ୍ତୁ ଆମର ସମୟ ନାହିଁ, ଆମେ ଆସନ୍ତାକାଲି ଦେବା। ଆମ କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି।